ಶ್ರೀಮದ್ಭಾಗವತಂ ದಶಮ ಸ್ಕಂಧ ಚೌವನಧ್ಯಾಯ ಶ್ಲೋಕ 18. ರುಕ್ಮಿತು ರಾಕ್ಷಸೋದ್ವಾಹಂ ರುಕ್ಮಿತು ರಾಕ್ಷಸೋದ್ವಾಹಂ
ರುಕ್ಮಿತು ರಾಕ್ಷಸೋದ್ವಾಹಂ
ಕೃಷ್ಣದ್ವಿಜ ಸಹಂ ಸ್ವಸುಹೋ
ಕೃಷ್ಣದ್ವಿಜ ಸಹಂ
ಕೃಷ್ಣ
ଦେଖିଦେଲେ ସବୁ ରାଜାମାନେ ସବୁ ଆସିଥିଲେ କୃଷ୍ଣଙ୍କୁ ରୁକ୍ମିଣୀକୁ ହରଣ କରିବାକୁ ବାଧା ଦେବା ପାଇଁ ସବୁ ସେମାନେ ମୂର୍ଚ୍ଛା ହୋଇ ପଡ଼ିଯାଇଥିଲେ। ତାପରେ ତାଙ୍କର ଯେତେବେଳେ ମୂର୍ଚ୍ଛା ଭାଙ୍ଗିଲା ଦେଖିଲେ କୃଷ୍ଣ ତାଙ୍କୁ ରୁକ୍ମିଣୀଙ୍କୁ ହାତ ଧରିକି ନେଉଛନ୍ତି ରଥରେ। ତାପରେ ସେମାନେ ନିଜକୁ ଧିକାର କରିକି ତାଙ୍କ ପଛରେ ଧାଇଁଲେ, ତାଙ୍କ ପଛରେ ଯୁଦ୍ଧ କରିବା ପାଇଁ ଗଲେ। ତେଣୁ ଏଇଭଳି ଭାବରେ ସବୁ ରାଜାମାନେ କେଉଁ କେଉଁ ରାଜା କେତେ କେତେ ଅକ୍ଷୁଣୀ ସୈନ୍ୟ ନେଇକି ସବୁ ଯାଇଥିଲେ ବର୍ଣ୍ଣନା କରାଯାଇଛି, ତା ପୂର୍ବରୁ ବର୍ଣ୍ଣନା କରାଯାଇଛି ଅନେକ ଅକ୍ଷୁଣୀ ସୈନ୍ୟ ସବୁ ନେଇକି ଯାଇଥିଲେ। ତାଙ୍କ ଭିତରୁ ଅଧିକାଂଶ ମୃତ୍ୟୁବରଣ କଲେ, ଆଉ ଯେତିକି ବଞ୍ଚିଲେ ସେମାନେ ଆସିକରି ଶିଶୁପାଳଙ୍କୁ ବହୁତ ପ୍ରକାର ସମ୍ବୋଧନା ଦେଇକରି ତାଙ୍କୁ ବହୁତ ପ୍ରକାର ବୁଝାସୁଝା କରିକିରି ବର୍ତ୍ତମାନ ଫେରିବା ପାଇଁ ବସିଛନ୍ତି ନିଜ ନିଜ ରାଜ୍ୟକୁ। ଆମେ କାଲି ପର୍ଯ୍ୟନ୍ତ ଆଲୋଚନା କରୁଥିଲୁ ସେ କଥା, କିନ୍ତୁ ରୁକ୍ମିଣୀ ଏସବୁ କଥା ବୁଝିକିରି ମୋତେ ଦେଖିପାରିଲେ ନାହିଁ। ଏତେ ଅକ୍ଷୁଣୀ ସୈନ୍ୟ ରହିଛନ୍ତି, ଏତେ ରାଜାମାନେ ଅଛନ୍ତି, ଜରାସନ୍ଧ ଆଉ ବହୁତ ଦନ୍ତବକ୍ର ଇତ୍ୟାଦି ବହୁତ ରାଜା ସବୁ ରହିଛନ୍ତି, ଏମାନେ ସବୁ ଫେଳି ଆସିଲେ, ବହୁତ ରାଜା ମୃତ୍ୟୁବରଣ କଲେ, ବହୁତ ସୈନ୍ୟ ମୃତ୍ୟୁବରଣ କଲେ, ତଥାପି ରୁକ୍ମିଣୀ ଅଲଗା ପ୍ରକାର ଚିନ୍ତା କରୁଛି। ରୁକ୍ମିଣୀ ତୁ ଶବ୍ଦ ସେଥିପାଇଁ ବ୍ୟବହାର କରାଯାଏ, ତୁ ମାନେ ଦେଖିକିରି ମଧ୍ୟ ସେ ଦେଖିପାରିଲେ ନାହିଁ, ବୁଝିପାରିଲେ ବୁଝିଯିବା କଥା ଯାହା ହେଉ ହେଲା 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 ମୋର ଭଉଣୀକୁ ଚାହୁଁଥିଲା ବିବାହ କରିବା ପାଇଁ କୃଷ୍ଣଙ୍କୁ, ଆଉ ଯାହା ହେଇଗଲା ଆଉ କିଛି କରିହେବ ନାହିଁ ବର୍ତ୍ତମାନ, ଆଉ ସେଇଟାକୁ ଗ୍ରହଣ କରିବା ନା। ରୁକ୍ମିଣୀ ତୁ ଶବ୍ଦ ବ୍ୟବହାର କରାଯାଇଛି, ତ ତୁ ଶବ୍ଦ ବହୁତ ଗୁରୁତ୍ୱପୂର୍ଣ୍ଣ। ଯେମିତି ଭଗବତ ଗୀତାରେ ଭଗବାନ କହିଲେ, ଭଗବାନ ସମସ୍ତଙ୍କ ପ୍ରତି ସମାନ, ସମୂହ ସର୍ବଭୂତେଷୁ ନାମେ ଦୁଃଶ ଅସ୍ତି ନ ପ୍ରିୟ, ଯେ ଭଜନ୍ତି ତୁ ମାଙ୍ଗ ଭକ୍ତିଆ। ତୁ ଶବ୍ଦ ଲଗେଇବୁ, କିନ୍ତୁ ତୁ ମାନେ କିନ୍ତୁ, ଇଏ ଏକ୍ସେପ୍ସନ୍, ଯଦିଓ ରୁଲ୍ଟା ରହିଛି ଗୋଟେ, କିନ୍ତୁ ଇଏ ଏକ୍ସେପ୍ସନ୍। ଏଇଭଳି ଯେ ଭଜନ୍ତି ତୁ ମାଙ୍ଗ ଭକ୍ତିଆ ମୈତ୍ୟୁ ଚାପ୍ୟମ, ଭଗବାନ ଯଦି ସମସ୍ତଙ୍କ ପ୍ରତି ସମାନ, କିନ୍ତୁ ଯିଏ ଭଗବାନଙ୍କୁ ଭଜନ କରନ୍ତି ଭଗବାନ ତାଙ୍କ ପ୍ରତି ଅଲଗା ବ୍ୟବହାର କରିବେ, ସ୍ପେଶାଲ ବ୍ୟବହାର। ଯେମିତି ଉଦାହରଣ ଦିଆଯାଏ, ଯେଉଁ ରହିଛି ତରୁ, ଯେଉଁ ରହିଛି କଳ୍ପତରୁ, କଳ୍ପତରୁ ଗୋଟେ ଏଭଳି ତରୁ ରହିଛି ବୃକ୍ଷ, ସେ ବିଷୟରେ ଆମର ଖାଲି ଶୁଣିଛୁ, ଆମର ଆଇଡ଼ିଆ ନାହିଁ, କିନ୍ତୁ ରହିଛି ସେମିତି କଳ୍ପତରୁ ରହିଛି। ବୃନ୍ଦାବନ ସବୁ ହେଉଛି କଳ୍ପତରୁ, କଳ୍ପତରୁ ଭୋ ଦ୍ରୁମା ଭୂମି ଚିନ୍ତାମଣି ଗଣମୟୀ ପ୍ରେମ ଅମୃତମ, ଏ ବୃନ୍ଦାବନ ଧାମର ସବୁ ଲକ୍ଷଣ ସବୁ ଏଇଭଳି ଭାବରେ ରହିଛି। କଳ୍ପତରୁକୁ ଯିଏ କାଟିବା ପାଇଁ ଗଲେ ମଧ୍ୟ କଳ୍ପତରୁ କାଟିବା ପାଇଁ ଯାଉଛି, କିନ୍ତୁ ସିଏ ତାର ଯାହା ମନକଳ୍ପନା କରିଥିବ, ଇଚ୍ଛା କରିଥିବ, ସିଏ ପୂରଣ କରିବେ କଳ୍ପତରୁ। ଆଉ କ'ଣ ହୁଏ ନାହିଁ ଦେଖି, ଇଏଟା ବନ୍ଦ କରିଦେଇଛି ଟିକେ ଦେଲ ମୋତେ ଆଣିକି ଏପଟ ଦେଇଛି। ଦିଆହେଇଛି ତ ଆଉ କ'ଣ ଅସୁବିଧା ହେଉଥିବ, ଏ ଏଇଟା କାଟିଦେବା କଥା। ହଁ ସେ ୱାଇଫାଇଟା ଲେଖିଯାଇଛି ତ, ୱାଇଫାଇଟା ଇଏ ଜିଓ, ଜିଓଟା ଏତେ ଭଲ ନା। ତେଣୁ ଏଇଭଳି ଭାବରେ ଯେଉଁ କଥା ହେଇଛି, କଳ୍ପତରୁକୁ କାଟିବା ପାଇଁ ବସିଲେ ମଧ୍ୟ କଳ୍ପତରୁ ତା'ର ଯେଉଁ ବାଞ୍ଛା ଅଛି ସେଟା ପୂର୍ଣ୍ଣ କରିବ କଳ୍ପତରୁ ଏଭଳି। କିନ୍ତୁ ଯିଏ କଳ୍ପତରୁର ଆଶ୍ରୟ ନ ନେବ, ଆଉ କଳ୍ପତରୁ କ'ଣ ତା'ର ଆଚ୍ଛା ବାଞ୍ଛା କ'ଣ ପୂର୍ଣ୍ଣ କରିବେ। ସେହିଭଳି ଭାବରେ ଭଗବାନ ଯଦି ସମସ୍ତଙ୍କ ପ୍ରତି ସମାନ, କିନ୍ତୁ ତାଙ୍କର ଯିଏ ଶରଣରେ ଯିବେ ଭଗବାନ ତାଙ୍କ ପ୍ରତି ଅଲଗା ବ୍ୟବହାର ତାଙ୍କର କରିବେ, ତାଙ୍କର ସ୍ୱତନ୍ତ୍ର ପ୍ରିୟ। ଏ ତୁ ଶବ୍ଦରୁ ମୁଁ ଏ କଥାଟି କହିଲି, ତୁ ଶବ୍ଦରେ ଏହିଭଳି ଭାବେ ରୁକ୍ମୀ ଏତେ ରାଜାମାନେ ସବୁ ଫେଲ୍ ମାରିଲେ, ଏତେ ସବୁ ବୁଝାବୁଝି କଲେ, ଏତେ ସବୁ କଲେ, ଆଉ ପୂର୍ବରୁ ସବୁ ବର୍ଣ୍ଣନା କରାଯାଇଛି, ବହୁତ ସାଧୁ ସନ୍ଥମାନେ ଆସିକରି ଭଗବାନଙ୍କର ଗୁଣଗାନ କରନ୍ତି, କିନ୍ତୁ ଅନ୍ତତଃ ପକ୍ଷେ ସେ ସେଇଟାକୁ ଗ୍ରହଣ କରିବା କଥା। ସାଧୁ ସନ୍ଥମାନେ କହୁଛନ୍ତି ଭଗବାନଙ୍କ ସେତିକି ଗୁଣ ଅଛି ବୋଲି, କିନ୍ତୁ ସେ କୁହାଯାଉଛି କୃଷ୍ଣ ଦ୍ୱୀପ ବିଦ୍ୱେଷୀ, ଭଗବାନଙ୍କୁ ସେ ବିଦ୍ୱେଷ କରୁଥିଲା। ବିଦ୍ୱେଷ କରୁଥିଲା ମାନେ ତାଙ୍କର ସବୁ ଯେଉଁ ଭଲ ଗୁଣ ସବୁ ଚାଲିଯିବ, ଭଗବାନ ପାଇଁ ବିଦ୍ୱେଷ କରୁଛନ୍ତି, ଈର୍ଷା କରୁଛନ୍ତି, ଈର୍ଷା କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ, ଏ ସବୁ ଛଡ଼ ରିପୁଆ ଆମର। ପ୍ରକୃତରେ ଭୌତିକ ଜଗତରେ ସମସ୍ତେ ଯେଉଁ ଆସିଛନ୍ତି, କାହିଁକିନା ଭଗବାନଙ୍କୁ ବିଦ୍ୱେଷ କରି ଭୌତିକ ଜଗତରେ ତାଙ୍କର ପତନ ହେଇଛି, ଭଗବାନ ବିଦ୍ୱେଷ କରୁଥିବାରୁ। ତେଣୁ ଆମେ ସମସ୍ତେ ବିଦ୍ୱେଷ କରୁଛେ, ମୂଳ ବିଦ୍ୱେଷ ହେଉଛି ଭଗବାନଙ୍କୁ ବିଦ୍ୱେଷ କରୁଛନ୍ତି। ଭୌତିକ ଜଗତରେ ଯେଉଁମାନେ ଅଛନ୍ତି, ମାନେ ବଦ୍ଧ ଜୀବନ ରକ୍ଷଣ ହେଉଛି, ଏସବୁ ଭଗବାନଙ୍କୁ ବିଦ୍ୱେଷ କରିବେ, କାହିଁକି ବିଦ୍ୱେଷ କରିବେ, ଭଗବାନ ହେଉଛନ୍ତି ପୂର୍ଣ୍ଣ ଉପଭୋଗକାରୀ, ଆମେ ମଧ୍ୟ ଉପଭୋଗ କରିବା, ଭଗବାନ କାହିଁକି ଏକା ଉପଭୋଗ କରିବା, ଆମେ ମଧ୍ୟ ଉପଭୋଗ କରିବା, ବିଦ୍ୱେଷ ଏଇଟା ଦେଶ। କିନ୍ତୁ ଆମେ ଯଦି ଭଗବାନଙ୍କୁ ଉପଭୋଗ ପ୍ରଦାନ କରିବା, ତାହେଲେ ଆମେ ମଧ୍ୟ ଉପଭୋଗ କରିବା, ସେଇ ଉପାୟଟା ଜାଣିନାହାନ୍ତି ସେମାନେ। ଭଗବାନ ସମସ୍ତଙ୍କର ଯେଉଁ ଇଣ୍ଡିପେଣ୍ଡେନ୍ସ ରହିଛି ବା ସ୍ୱାଧୀନତା ରହିଛି, ସେଥିରେ ସେ ହସ୍ତକ୍ଷେପ କରନ୍ତି ନାହିଁ। ଭଗବାନ ସବୁ ଜ୍ଞାନ ଦେଇଦେଲେ, ଯେମିତି ଭଗବତ ଗୀତାରେ ଭଗବାନ ସବୁ ଜ୍ଞାନ ଦେଇଦେଲେ ଅର୍ଜୁନକୁ, ଇତିତେ ଜ୍ଞାନ ଆଖ୍ୟାତ ଗୁହ୍ୟାତ ଗୁହ୍ୟତମ ମୟା ବିମୃଷେଇ ଦାସେଶ୍ୱର ଯଥେଷ୍ଟ ଠାକୁରୁ। ଭଗବାନ ଭଗବତ ଗୀତା ଆରମ୍ଭରେ ଅର୍ଜୁନକୁ ଯେଉଁଭଳି ଭାବରେ କହିଲେ, ଅର୍ଜୁନ ତୁମେ ଯୁଦ୍ଧ କର, ଉତ୍ତିଷ୍ଠ ତିଷ୍ଠ, ତୁମେ ଉଠେଇକରି ଯୁଦ୍ଧ କର, ଆଉ ବସନା ଶୀଘ୍ର ଉଠ ଯୁଦ୍ଧ କର, ଏଇଭଳି ଭାବରେ ଦୁଇ ତିନି ଥର କହିଛନ୍ତି। ତାପରେ ପୁଣି ସବୁ ଜ୍ଞାନ ଦେବାକୁ ପଡ଼ିଲା, ସବୁ ହେଲା ପରେ ତାପରେ ଆଉ ଭଗବାନ କହିଲେନି ଯୁଦ୍ଧ କର ବୋଲି, ଭଗବାନ କହିଲେ ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଲି। ଭଗବତ ଗୀତାରେ ତିନି ପ୍ରକାର ଜ୍ଞାନ ଦେଇଛନ୍ତି ଭଗବାନ, ଇତି ଯେ ଜ୍ଞାନ ଆଖ୍ୟାତ ଗୁହ୍ୟା ଗୁହ୍ୟତର ମୟା, ଗୁହ୍ୟ ଜ୍ଞାନ ଦେଲି, ଗୁହ୍ୟତର ଜ୍ଞାନ ଦେଲି ଏବଂ ଗୁହ୍ୟତମ ଜ୍ଞାନ ମଧ୍ୟ ଦେଇଛି। ବିମୃଷୈତେଜ ଅଶେଷେଣ, ବିମୃଷୈତେଜ ଅଶେଷେଣ କହିଲେ ଏଟାକୁ ସବୁବେଳେ ଚିନ୍ତା କର, ଅନେକ ଚିନ୍ତା କର, ବିମୃଷ ବିମୃ ବିଚାର କର, ଭଗବାନଙ୍କର ଯେଉଁ ଜ୍ଞାନକୁ ବିଚାର କରିବା କଥା। ଭଗବାନ ଯେଉଁ ଜ୍ଞାନ ଦେଇଛନ୍ତି, ପ୍ରକୃତରେ ଅର୍ଜୁନ ଯୁଦ୍ଧ କରିବା ପାଇଁ ରେଡ଼ି ହୋଇଯାଇଥିଲେ, ଭଗବତ ଗୀତାରେ କୁହାଯାଇଛି ନା, ଯେତେବେଳେ ଧନୁରୁଦ୍ଧମ ପାଣ୍ଡବ ଅଥ ବ୍ୟବସ୍ଥିତାନ ଦୃଷ୍ଟା ଧାର୍ତ୍ତରାଷ୍ଟ୍ରାନ କପିଧ୍ୱଜ ପ୍ରଭୃତି ଶସ୍ତ୍ର ସମ୍ପାଦ ଧନୁରୁଦ୍ଧମ ପାଣ୍ଡବ, ଅର୍ଜୁନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ, କିନ୍ତୁ ଆଦି କୃଷ୍ଣ ଚିନ୍ତା କରୁଛନ୍ତି ଯେ ଯଦି ଅର୍ଜୁନ ବର୍ତ୍ତମାନ ଯୁଦ୍ଧ କରିବେ ତାହେଲେ କେମିତି ମୁଁ ଜ୍ଞାନ କେଉଁଠି ଦେବି। ଏହି ସମୟ ଉପଯୁକ୍ତ ସମୟ ହେଉଛି ଜ୍ଞାନ ଦେବା ପାଇଁ, ତେଣୁ ଅର୍ଜୁନଙ୍କ ବୁଦ୍ଧିରେ ଏଭଳି ଭାବରେ ମୋହ ଦେଇଦେଲେ। ଆଚାର୍ଯ୍ୟମାନେ କହନ୍ତି ଯେତେବେଳେ ଭଗବାନ ଅର୍ଜୁନ କହିଲେ ସେନ ଉଭୟ ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ, ଦୁଇ ସେନାଙ୍କ ମଝିରେ ଆମର ରଥକୁ ସ୍ଥାପନ କରନ୍ତୁ ଅଚ୍ୟୁତ। ଭଗବାନ ହେଇକିରି ଭୀଷ୍ମ ଦ୍ରୋଣ ପ୍ରମୁଖତଃ ସର୍ବ ଏବେ ମହାରଥା ଉଭାତ ପାଠ ପଶିଥାନ୍ ସମ୍ଭେଇଥାନ୍ କୁରୁନୀତି, ପୌରମାନଙ୍କ ପକ୍ଷରେ ଯେଉଁ ରହିଛନ୍ତି ତାଙ୍କର ମୁଖ୍ୟ ଭୀଷ୍ମ ଦ୍ରୋଣ ଇତ୍ୟାଦି ସେଇଠି ରଖିକି ରଥକୁ ରଖିକି କହିଲେ ଉଭାତ ପାଠ ପଶିଥାନ୍, ଏ ପାର୍ଥ ଦେଖ ତମେ ସମ୍ଭେଇଥାନ୍ କୁରୁନୀତି, ଏ ପୌରମାନେ ଏଠି ସବୁ ଉପସ୍ଥିତ ରହିଛନ୍ତି। ଆଚାର୍ଯ୍ୟ ଟିକାର କହନ୍ତି ଭଗବାନ ଆମକୁ ଦେଖେଇକିରି ଦେଖ କରି ଦେଖ ସମ୍ଭେଦାନ କୁରୁନୀତି, ବାମ ହାତ ଧରିଛନ୍ତି କ'ଣ ତାଙ୍କର ଯେଉଁ ଲଗାମ ଧରିଛନ୍ତି, ଡାହାଣ ହାତରେ ଚାବୁ, ଏ ଦୁଇ ହାତ ଧରିଛନ୍ତି, ତଥାପି ସେ ଦେଖି ଦେଉଛନ୍ତି ସମ୍ଭେଦାନ କୁରୁନୀତି। ଆଚାର୍ଯ୍ୟ କହନ୍ତି ଭଗବାନ ଏଇ ମାଧ୍ୟମରେ ତାଙ୍କର ଅର୍ଜୁନଙ୍କ ମନରେ ବିଷାଦ ଦେଇଦେଲେ। ତା ପୂର୍ବରୁ ଅର୍ଜୁନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ, ଶିକ୍ଷର କେଉଁଠି ଚୌକା କେଉଁଠି ଛକା ମାରିବା ଏସବୁ କଥା ଏହିଭଳି ଭାବରେ ରେଡ଼ି ହୋଇକି ରହିଥିଲେ ଅର୍ଜୁନ, କିନ୍ତୁ ଭଗବାନ ଚିନ୍ତା କରିଛନ୍ତି ଏହି ସମୟଟା ପ୍ରକୃତ ସମୟ ଜ୍ଞାନ ପ୍ରଦାନ କରିବେ, ତେଣୁ ଏହିଭଳି ଭାବରେ ଭଗବାନ ସେ ଜ୍ଞାନ ପ୍ରଦାନ କରିବାକୁ ଆରମ୍ଭ କଲେ। ଜ୍ଞାନ ଦେଇକରି ଅନ୍ତିମରେ କହିଲେ, ଆଉ କହିଲେନି ଯୁଦ୍ଧ କର ବୋଲି, କହିଲେ ମୁଁ ତୁମକୁ ସବୁ ଜ୍ଞାନ ଦେଲି, ଏଇଟା ବିଚାର ବିମୃଷ ହେଇଛି ଆସିଛି ଏଣ, ଏଇଟା ସବୁବେଳେ ଅନେକ ପ୍ରକାର ବିଚାର କର। ଭଗବାନ ଯେଉଁ ଜ୍ଞାନ ଦେଇଛନ୍ତି, ଏସବୁ ଜ୍ଞାନ ଦେଇଛନ୍ତି, ଏସବୁ ଜ୍ଞାନ ଇଏ ଶୁଣିଛନ୍ତି, ଭଗବାନ ଯେଉଁ ଜ୍ଞାନ ଦେଇଛନ୍ତି ସିଏ ଭଗବାନଙ୍କ କଥା ନ ଶୁଣିଲେ ମଧ୍ୟ ସାଧୁ ସନ୍ଥମାନେ ଭଗବାନ ବିଷୟରେ କହୁଥିଲେ। ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଥିଲା କୁଣ୍ଡିନପୁରରେ ସବୁ ସାଧୁ ସନ୍ଥମାନେ ଆସି ଭଗବାନ ଗୁଣଗାନ କରନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଯାହାକୁ ଶୁଣିକିରି ରୁକ୍ମିଣୀ ଭଗବାନଙ୍କ ଭକ୍ତ ହେଇଗଲେ, ଭଗବାନ କଥା ଶୁଣିକିରି ଭଗବାନଙ୍କ ସେ ଭକ୍ତ ହେଲେ, ଭଗବାନ ବିବାହ କରିବା ପାଇଁ ଚାହିଁଲେ, କିନ୍ତୁ ସେଇ ଭଗବାନ କଥା ଶୁଣିକିରି ସେ ଭଗବାନ ବିଦ୍ୱେଷୀ ହେଲେ। ଏଇ କ'ଣ ଭଗବାନ ବିଦ୍ୱେଷୀ କାହିଁକି, ଭଗବାନଙ୍କୁ ବିଦ୍ୱେଷ ସ୍ୱର୍ଣ୍ଣ ଯାଉନାହାନ୍ତି ବା ବିଦ୍ୱେଷ ହେଉଛନ୍ତି କାହିଁକି ନା, ଏମାନେ ଚାରି ପ୍ରକାର ବ୍ୟକ୍ତି ରହିଛନ୍ତି, ନାମାନ ଦୁଷ୍କୃତି ନମୂଳା ପ୍ରପଦ୍ୟ ନରାଧ ମାୟାପୃତ ଜ୍ଞାନ ଆଶ୍ରମ ଭାବନା ସୀତା, ଆଙ୍କର ସବୁ ସାଙ୍ଗମାନେ କିଏ, ଶିଶୁପା ଜରାସନ୍ଧ ଏମାନେ ସବୁ ତାଙ୍କର ସାଙ୍ଗ, ଯେଉଁମାନେ ଭଗବାନ ବିରୋଧୀ ତାଙ୍କର ସାଙ୍ଗ, ଏ ସଙ୍ଘ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ସଙ୍ଘ, ଆମେ କାହାର ନା କାହାର ସଙ୍ଗ କରିବା, ଯଦି ସତ୍ସଙ୍ଗ ନ କରିବା ଅସତ୍ସଙ୍ଗ ହିଁ କରିବା, ଭୌତିକ ଜାଗତରେ ସମସ୍ତେ ଅସତ୍ସଙ୍ଗ ହିଁ କରୁଛନ୍ତି, ସତ୍ସଙ୍ଗ ବହୁତ ଦୁର୍ଲଭ ସତ୍ସଙ୍ଗ, ତେଣୁ ସତ୍ସଙ୍ଗ ଉପରେ ଭାଗବତ ଦୁଇ ଥର କୁହାଯାଇଛି ଶ୍ଳୋକଟି, ପୁନର୍ଭବ ଭାଗବତ ସଙ୍ଗେ ସଙ୍ଗସ୍ୟ ମର୍ତ୍ତ୍ୟାନା କିମ୍ବା ଆଶିଷ, ଯେଉଁ ସତ୍ସଙ୍ଗମାନେ ସେଠି ରହିଥିଲେ ସାଧୁ ସନ୍ଥମାନେ କଥା କହୁଥିଲେ ସେଇଟା ସତ୍ସଙ୍ଗ, କିନ୍ତୁ ଇଏ ତାଙ୍କର ଉପଯୋଗ କରୁନଥିଲେ, ରୁକ୍ମିଣୀ ଭଗବାନ କଥା ଶୁଣୁନଥିଲେ, ଏକାନେ ପୁରେ ସେକାନେ ବାହାର କରି ଦେଉଥିଲେ ଭଗବାନ କଥା, ଏସବୁ ମିଛ କଥା ବାଜ୍ୟ କଥା ସେ ମନଗଡ଼ା କଥା, ତାଙ୍କର କିଛି ଭଲ ଗୁଣ କିଛି ନାହିଁ, ଭଗବାନ କିଛି ଭଲ ଗୁଣ ତାକୁ ଦେଖାଯାଉନଥିଲା, କାରଣ ଏଭଳି ଭାବେ ତମ ଗୁଣ ରଜଗୁଣର ଯେଉଁମାନେ ବୁଦ୍ଧି ସବୁବେଳେ ବିପରୀତ ବୁଦ୍ଧି ସବୁ ରହିଛି, ଭଗବାନଙ୍କ ଏତେ ଗୁଣଗାନ କରାଯାଉଛି ଯାହାକୁ ଗାନ କଲେ ସରିବ ନାହିଁ, ଯେମିତି ଅନନ୍ତ ଦେବ ଭଗବାନ ଗୁଣଗାନ କରୁଛନ୍ତି, ସେ ସବୁ ଅଧୁନା ବି ସମବସ୍ତି ନା ସେ ବାର ଏ ପର୍ଯ୍ୟନ୍ତ ମଧ୍ୟ ସେ ସେହି ପାରୁନାହିଁ ଭଗବାନ ଗୁଣ, ଏତେ ଗୁଣ ରହିଛି ଭଗବାନଙ୍କର। କିନ୍ତୁ ଅଭକ୍ତ ମାନେ ଏତେ ଅଗୁଣ ଗାନ କରୁଛନ୍ତି, ଏତେ ଭଗବାନ ନିନ୍ଦା କରୁଛନ୍ତି, ସେ ସବୁ ନାହିଁ। ଭଗବାନଙ୍କ ଯେତେ ନିନ୍ଦା କଲେ ମଧ୍ୟ ଅନନ୍ତ ଯେ ବେକାର ତାଙ୍କର 1000 ମୁଖର ଗୁଣ ଗାନ କରୁଛନ୍ତି, କିନ୍ତୁ କୋଟି କୋଟି ଲୋକ ତାଙ୍କର କୋଟି କୋଟି ମୁଖରେ ଭଗବାନଙ୍କର ନିନ୍ଦା କରୁଛନ୍ତି। ଭଗବାନ ନିନ୍ଦା ସେ ସବୁ ଏପର୍ଯ୍ୟନ୍ତ ସରୁ ନାହିଁ। ଯେମିତି ଶିଶୁପାଳ, ଶିଶୁପାଳ ସେଇଭଳି ଭାବେ ଭଗବାନଙ୍କ ନିନ୍ଦା କରୁଥିଲା। ଦଶମ ସ୍କନ୍ଧ 74 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଶିଶୁପାଳ କହୁଛନ୍ତି ବର୍ଣ୍ଣାଶ୍ରମ କୁଳାପେତା, ତାଙ୍କର କୌଣସି ବର୍ଣ୍ଣ ନାହିଁ କି କୌଣସି ଆଶ୍ରମ ନାହିଁ, କୌଣସି କେଉଁ କୂଳର ମଧ୍ୟ ଠିକ ଠିକଣା ନାହିଁ। ବର୍ଣ୍ଣାଶ୍ରମ କୁଳପେତା ସର୍ବଧର୍ମ ବହିଷ୍କୃତ, ତାଙ୍କର କିଛି ଧର୍ମ ନାହିଁ, ସବୁ ଧର୍ମକୁ ବହିଷ୍କାର କରିଛନ୍ତି। ଶିଶୁପାଳ ରାଜସ୍ୱ ଯଜ୍ଞରେ ଦଶମ ସନ୍ତ ଅଧ୍ୟାୟ ବର୍ଣ୍ଣନା କରାଯାଏ ବର୍ଣ୍ଣାଶ୍ରମ କୁଳପେତା ସର୍ବଧର୍ମ ବହିଷ୍କୃତା କ'ଣ ଗୁଣେଇକିନା ସ୍ୱୟରବର୍ତ୍ତୀ ଗୁଣେଇକିନା ମନ ଇଚ୍ଛା କାର୍ଯ୍ୟ କରୁଛି, କୌଣସି ଭଲ ଗୁଣ ନାହିଁ, ଗୁଣେଇହିନା ସ୍ୱୟରବର୍ତ୍ତୀ ଗୁଣେଇହିନା ସପର୍ଯ୍ୟାୟ କଥା ମୋର ଇଏ କେମିତି ଅଗ୍ରପୂଜ୍ୟ ହେବେ, ଏଇଭଳି ଭାବେ ନିନ୍ଦା କରୁଥିଲେ। କିନ୍ତୁ ସରସ୍ୱତୀ ଦେବୀ କ'ଣ ଭଗବାନ ନିନ୍ଦାକୁ ସହିପାରିବେ? ସରସ୍ୱତୀ ଦେବୀ ସେ ନିନ୍ଦାକୁ ପ୍ରଶଂସା କରିପାରିବେ। ଯେଉଁମାନେ ପ୍ରକୃତରେ ଭାବୁ ସେମାନେ ଅନ୍ୟର କିଛି ଗୁଣ ନଥିଲେ ମଧ୍ୟ ତାର ଗୁଣ ଗୁଣ ଦେଖିବେ, ଆଉ ଯେଉଁମାନେ ଅସାଧୁ ଅନ୍ୟର ଯେତେ ଗୁଣ ଥିଲେ ମଧ୍ୟ ସେ ଖାଲି ଦୋଷ ଦେଖିବେ। ଏ କଥାଟି ରହିଛି, ଅନ୍ୟମାନଙ୍କ କଥା କ'ଣ କହିବା, ଏମିତିକି ସ୍ୱୟଂ ମହାପ୍ରଭୁ ମହାପ୍ରଭୁଙ୍କର ମଧ୍ୟ ଦୋଷ ବାହାର କଲେ। କିଏ? ରାମଚନ୍ଦ୍ରପୁରୀ, ରାମଚନ୍ଦ୍ରପୁରୀ, ଈଶ୍ୱରପୁରୀ, ଏମାନେ ସବୁ ଏମାନେ ହେଉଛନ୍ତି ମାଧବେନ୍ଦ୍ରପୁରୀଙ୍କ ଶିଷ୍ୟ। ମାଧବେନ୍ଦ୍ରପୁରୀ ଯେତେବେଳେ ମାଧବେନ୍ଦ୍ର ଭଗବାନଙ୍କର ଅତ୍ୟନ୍ତ ପ୍ରିୟ, ମାଧବେନ୍ଦ୍ର ଯାହା ପାଇଁ ଭଗବାନ ଚୋରି କଲେ, କ୍ଷୀର ଚୋରି କଲେ, ମାଧବେନ୍ଦ୍ରପୁରୀ ଏତେ ଭଗବାନ ପ୍ରିୟ। ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ଭଗବାନ ଯେଉଁ ଗୋବର୍ଦ୍ଧନ ପର୍ବତରେ ରହୁଥିଲେ ସେ ମାଟି ଭିତରେ ରହିଥିଲେ, ମାଧବେନ୍ଦ୍ରପୁରଙ୍କୁ କହିଲେ, ମାଧବେନ୍ଦ୍ରପୁର ଯେତେବେଳେ ଆସିଲେ ବୃନ୍ଦାବନକୁ କହିଲେ, ମାଧବେନ୍ଦ୍ର ତୁମେ କେତେବେଳେ ମୁଁ ଅପେକ୍ଷା କରିଲି ତୁମେ କେବେ ଆସିବ, ମୁଁ ଏ ଭୂମି ତଳେ ରହିଛି ମୋତେ ଉଦ୍ଧାର କର, ଏଇଭଳି ଭାବରେ ସ୍ୱପ୍ନରେ କହିଲେ। ମାଧବେନ୍ଦ୍ରପୁରୀ ସକାଳୁ ଉଠିକିରି ବୃନ୍ଦାବନବାସୀମାନଙ୍କୁ ନେଇକିରି ସେ ଯେଉଁ ସ୍ଥାନ ସ୍ୱପ୍ନରେ ଦେଖିଥିଲେ ସେ ସ୍ଥାନକୁ ସଫାସଫି କରିକି ଦେଖିଲା ବେଳକୁ ମୂର୍ତ୍ତି ବାହାରିଲେ, ଏବଂ ମୂର୍ତ୍ତି ବାହାରିଲା ପରେ ସେ ସ୍ଥାପନ କଲେ ଗୋବର୍ଦ୍ଧନ ପର୍ବତରେ ସ୍ଥାପନ, ଅନ୍ନକୂଟ ପର୍ବତ, ଅନ୍ନକୂଟ ମହୋତ୍ସବ ହେଲା, ଗୋପାଳଙ୍କୁ ସ୍ଥାପନ କଲେ, ଅନ୍ନକୂଟ ମହୋତ୍ସବ ହେଲା। ତାପରେ ଭଗବାନ କହିଲେ, ତୁମେ ଯାଅ, ମୁଁ ବହୁତ ଦିନ ରହିଲା ମାଟି ଭିତରେ ରହିଛି, ମୋତେ ବହୁତ ଶରୀରରେ ତାପ ହେଉଛି, ମୋତେ ତାପକୁ ଶୀତଳ କରିବା ପାଇଁ ତୁମେ ଯାଅ, ପୁରୀରୁ ଯାଇକି ମଳୟ ଚନ୍ଦନ ଆଣ। ପୁରୀରୁ ସେ ଆସିଲେ, ପୁରୀରୁ ଆସିକରି ଏତେ ବାଟ 750 କୋଶ ବାଟ ଦିଶୁ ନାହିଁ, ଏବେ ରହିଛି ନା ସାଲବାଇ ରଚନା କରିଛନ୍ତି ଗୀତ, ଭଲ
750
ଚାରି ପାଖରେ ରଙ୍ଗେ ମୁକୁଦାର ଛଣା ରମଣ ଦେଶ ପାଇ
750 କୋଶ କେତେ ଦିନ ଲାଗିବ ଭକ୍ତ ଆସିଲେ ବୁଢ଼ା ବୃଦ୍ଧ ହେଇଯାଇଛନ୍ତି ମହାଦେବଙ୍କ ପୁରୀ ଆସିଲେ ଆସିକରି ବାଟରେ ରେମୁଣାରେ ଭଗବାନ ଗୋପୀନାଥଙ୍କ ଦର୍ଶନ କଲେ ଗୋପୀନାଥଙ୍କ ଦର୍ଶନ କଲେ ମହାଦେବ ପୁରୀ କୌଣସି ମାଗନ୍ତିନି କାହାକୁ କ'ଣ ତାକୁ କୁହନ୍ତି କି ବୃତ୍ତି ସେଇଟା ଅଜାହାଚ ବୃତ୍ତି ଅଜାହାଚ ବୃତ୍ତି ନା କ'ଣ ସେ କିଛି ମାଗିବେ ନିଜେ ଯାହା ଦେଲେ ପାଇବେ ନହେଲେ ନାହିଁ କିଛି କହିବେ ନାହିଁ ତେଣୁ ମନ୍ଦିରରେ ଦେଖିଲେ ଭଗବାନ ଗୋପୀନାଥଙ୍କ ପୂଜା ଚାଲିଛନ୍ତି ରାତିକି ଭଗବାନଙ୍କୁ ଅମୃତ କେଳି ଲଗାଯାଏ 12 କୋଡ଼ୁଆ ଅଛି 12 କୋଡ଼ିଆରେ ଅମୃତ କେଳି ଲଗାଯାଏ ଭଗବାନଙ୍କୁ ସେ ଜାଣିବା ପାଇଁ ଚାହିଁଲେ ଏହାର ଅମୃତ କେଳିର ରସଟା କିଭଳି ଭାବରେ ସ୍ୱାଦଟା କିଭଳି ଭାବରେ ସେ ଗୋପାଳଙ୍କୁ ସେଇଭଳି ଭାବରେ ଲଗେଇବେ ଏଇଟା ଚିନ୍ତା କରୁଛନ୍ତି କିନ୍ତୁ ଭଗବାନଙ୍କୁ ଭୋଗ ଲଗାଇବା ପୂର୍ବରୁ ଯେତେବେଳେ ଚିନ୍ତା କରିଦେଲେ କେମିତି ଟେଷ୍ଟ କହିଲେ ଗୋଟେ ଅପରାଧ ହୋଇଗଲା ଅନେକ ଅପରାଧ ରହିଛି ସେବାରେ ଭଗବାନଙ୍କର କହିକିରି ପଳେଇଗଲେ ମନ୍ଦିର ପଳେଇକିରି ଯାଇକିରି ପାଖରେ ସେଠି ଗୋଟେ ରହିଛି ଆମ୍ବ ଗଛ ମୂଳରେ ରହିକି ସେଠି ଭଗବାନ ଭଜନ କରୁଛନ୍ତି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ଏଣେ ଭଗବାନଙ୍କ ପ୍ରିୟ ସିଏ ଭଗବାନ କ'ଣ ଭଗବାନଙ୍କୁ ଲାଗିଲା 12 କୋଡ଼ିଆ ଲାଗିଲା ଭଗବାନ ଗୋଟେ ରଖିଦେଲେ ଲୁଚେଇକିରି ରଖିଦେଲେ ପୂଜାରୀ ଭୋଗ ଲଗେଇକି ପଳେଇଗଲେ ନେଇକି ପଳେଇଗଲେ ସେ ଆଉ କରୁଛନ୍ତି 12 ହେଲା ନା ନାହିଁ ପଳେଇଗଲେ ଆଉ ସେ ସରିଲା ପରେ ଶୋଇକି ସେ ରାତିରେ ସ୍ୱପ୍ନ ଦେଲେ ଭଗବାନ କହିଲେ ପୂଜାରୀ ଉଠ ମୁଁ ମୋର ଭକ୍ତ ପାଇଁ ରଖିଛି ଗୋଟେ କୋଡ଼ୁଆ ଅମୃତ କେଳି ତାକୁ ନେଇକି ଦିଅ ମାଧବେନ୍ଦ୍ର ପୁରୀ ପାଇଁ ତେଣୁ ସେ ଉଠିକିରି ସେଇ ରାତିରେ ଉଠିକିରି ସ୍ନାନ ଫାନ କରିକି ଯାଇ ମନ୍ଦିର ଭିତରେ ପ୍ରବେଶ କରି ଦେଖିଲା ସତସତ୍ୟ ଗୋଟେ ରହିଛି ଗୋଟା ଏଇଟାକୁ ଯେଉଁ ଘରେ ଭକ୍ତ ହୁଅନ୍ତି ସେ କହିବେ ମନଗଡ଼ା ଜିନିଷ ସବୁ କଳ୍ପନା ଜିନିଷ ଏଇସବୁ ଇତିହାସ କିନ୍ତୁ ସେ ବୁଝିପାରିବେ ନାହିଁ ତେଣୁ ଏଇଭଳି ଭାବରେ ଯେତେବେଳେ ସେ ପଚାରିଲେ ମାଧବେନ୍ଦ୍ର ପୁରୀ ମାଧବେନ୍ଦ୍ର ପୁରୀ ଖୋଜି ଖୋଜି ଯାଉଛନ୍ତି ତମେ କେଉଁଠି ଅଛ ତମ ପାଇଁ ଗୋପୀନାଥ ଖାଲି କ୍ଷୀର ଚୋରି ମାଧବେନ୍ଦ୍ର ପୁରୀ ଏଇଭଳି ଭାବରେ ମାଧବେନ୍ଦ୍ର ପୁରୀ ଶୁଣିଥିଲି ବହୁତ ବ୍ଲାଷ୍ଟ ହେଇଗଲେ ମୁଁ ସେଇ ଅଧ ମାଧବେନ୍ଦ୍ର ପୁରୀ କହିକିରି ସେ କୋଢ଼ୁଆକୁ ନେଲେ ସେ ଅମୃତକୁ ପାହାନ କଲେ ଏବଂ ସେ କୋଢ଼ୁଆ ଯେଉଁ ରହିଛି ମାଟିର ଇଏ ତାକୁ ମଧ୍ୟ ଭାଙ୍ଗିକିରି ଖଣ୍ଡ ଖଣ୍ଡ କରି ଖାଉଛନ୍ତି ରଖୁଛନ୍ତି କିନ୍ତୁ ଏ ଯେଉଁ ତାଙ୍କର ଯେଉଁ ଯଶ ବ୍ୟାପିଯିବ କହିକିରି ରାତାରାତି ପଳେଇ ଆସିଲେ ପୁରୀକି ବୈଷ୍ଣବମାନେ ସେମାନେ ନିଜର ପ୍ରଶଂସା ଚାହାନ୍ତି ନାହିଁ ସେମାନେ ପ୍ରଶଂସାଟାକୁ ସୁକରର ବିଷ୍ଠା ବୋଲି କୁହାଯାଏ ପଳେଇ ଆସିଲେ ମଧ୍ୟ ତାଙ୍କ ପଛରେ ତାଙ୍କ ଦଶ ଧାଉଛି ତେଣୁ ପୁରୀରେ ଆସି ପହଞ୍ଚିଲା ବେଳକୁ ତାଙ୍କ ଦଶ ଆସି ଆଗୁଆ ପହଞ୍ଚିଗଲାଣି ଇଏ ହେଉଛି ମାଧବେନ୍ଦ୍ର ପୂଜା ପାଇଁ ଭଗବାନ ଚୋରି କରିଥିଲେ କ୍ଷୀର ଚୋରା ଗୋପୀନାଥ ଏହିଭଳି ଭାବେ ରାଜା ଜାଣିଲେ ତାଙ୍କ ସବୁ ପ୍ରଶଂସା ସବୁ ହେଲା ତାପରେ ତାଙ୍କୁ ସେ ମଳେ ଚନ୍ଦନ ଦେଇକିରି ଲୋକମାନଙ୍କୁ ଦେଇକିରି ସବୁ ପଠେଇଲେ କାରଣ ସେ ମୁସଲମାନ ରାଜତ୍ୱ ଥିଲା ଏସବୁ ହେଇକି ପଠେଇଲେ ତେଣୁ ଭଗବାନ ଯେତେବେଳେ ଆଣିକି ଆସୁଛନ୍ତି ସେହି ସମୟରେ ପୁଣି ଗୋପାଳ ତାଙ୍କୁ ସ୍ୱପ୍ନ ଦେଖେଇଲେ କହିଲେ ଦେଖ ତମେ ସେଇଠି ରୁହ ରେମୁଣାରେ ରହିକିରି ମୋତେ ସେଇଠି ତାଙ୍କୁ ଲଗେଇଲେ ଗୋପୀନାଥକୁ ଲଗେଇଲେ ମୁଁ ଶୀତଳତା ପ୍ରାପ୍ତ ହେବି କହିକି ସେଇଠି ଲଗେଇଲି ମାଧବେନ୍ଦ୍ର ପୁରୀ ସେଇଠି ସମୟରେ ଥିଲାବେଳେ ସେହି ସମୟରେ ତାଙ୍କର ଶିଷ୍ୟମାନେ ଥିଲେ ତାଙ୍କ ଭିତରେ ମୁଖ୍ୟ ହେଉଛନ୍ତି ରାମଚନ୍ଦ୍ର ପୁରୀ ଏବଂ ଈଶ୍ୱର ପୁରୀ ଯିଏକି ଈଶ୍ୱର ପୁରୀ ହେଉଛନ୍ତି ଭଗବାନଙ୍କର ଗୁରୁ ମହାପ୍ରଭୁଙ୍କର ଗୁରୁ ସିଏ ଈଶ୍ୱର ପୁରୀ ସେମାନେ ମାଧବେନ୍ଦ୍ର ପୁରୀ କ୍ରନ୍ଦନ କରୁଥିଲେ ଭଗବାନଙ୍କ ବିରହରେ ମୃତ୍ୟୁ ସମୟରେ ମଧ୍ୟ ସେ କ୍ରନ୍ଦନ କରୁଥିଲେ ଆଇ ଦିନ ଦୟାଳନାଥ ହେ ମଚର ନାଥ କଦାବଲୋକସ୍ୟ ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଏ ଶ୍ଳୋକର ଅର୍ଥ କେବଳ ରାଧାରାଣୀ ଜାଣନ୍ତି କୃଷ୍ଣ ଜାଣନ୍ତି ଏବଂ ସିଏ ଜାଣନ୍ତି ଆଉ କିଏ ଜାଣନ୍ତି ନାହିଁ ରାଧାରାଣୀ ଜାଣନ୍ତି ଏବଂ କୃଷ୍ଣ ଜାଣନ୍ତି ଆଉ କିଏ ଜାଣନ୍ତି ନାହିଁ ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ଭଗବାନ ପାଇଁ ବିରହରେ କନ୍ଦନ କରୁଥିଲେ ମହାଦେବେନ୍ଦ୍ର ପୁରୀ, ତାଙ୍କର ଶିଷ୍ୟ ଈଶ୍ୱର ପୁରୀ ତାଙ୍କର ସବୁ ସେବା କରୁଥିଲେ। କିନ୍ତୁ ରାମଚନ୍ଦ୍ର ପୁରୀ କହିଲେ, ତୁମେ କାହିଁକି କ୍ରନ୍ଦନ କରୁଛ, ଏ ଆମର କ'ଣ ମୃତ୍ୟୁ ଅଛି, ଆମେ କ'ଣ ନ ଯାହାତେ ମିଳିଥିବା କଥା ତାଙ୍କୁ ଜ୍ଞାନ କରୁଛନ୍ତି। ତେଣୁ ମହାଦେବେନ୍ଦ୍ର ପୁରୀ ତାକୁ ତାଙ୍କ ଉପରେ କ୍ରୋଧ ହେଇକି ତୁମେ କହିଲେ ତୁମେ ପଳେଇଲା ମୋ ପାଖକୁ, ମୋ ସାମ୍ରାଟ ତୁମେ ରୁହ ନା, ଏଇଭଳି ଭାବରେ ବିଦାୟ କରିଦେଲେ। ତେଣୁ ଈଶ୍ୱର ପୁରୀ ତାଙ୍କର ଯେଉଁ ସେବା କଲେ ତାଙ୍କର କୃପା ପ୍ରାପ୍ତ ହେଲେ, ସେଥିପାଇଁ ସେ ଭଗବାନଙ୍କ ଗୁରୁ ହେଲେ। ଆଉ ରାମଚନ୍ଦ୍ର ପୁରୀ ମହାଦେବ ଗୁରୁଙ୍କୁ ଇଏ କରିକିରି ଭଗବାନଙ୍କୁ ମଧ୍ୟ ନିନ୍ଦା କରିବା ପାଇଁ ଆରମ୍ଭ କଲେ। ଜଗନ୍ନାଥ ପୁରୀରେ ଯେତେବେଳେ ମହାପ୍ରଭୁ ରହୁଥିଲେ ସେହି ସମୟରେ ସେ ଆସିଥିଲେ ସବୁ ଦେଖିବା ପାଇଁ, ଦେଖିଲେ ଏ କ'ଣ ସବୁ ପିମ୍ପୁଡ଼ି ଲାଗିଛି, ତୁମେ ବହୁତ ବହୁତ ମିଠା ଖାଉଛ କହିଲେ। ଏଇଭଳିଆ ମହାପ୍ରଭୁଙ୍କ ଲୀଳା ସବୁ ରହିଛି। ତେଣୁ ତାପରେ କେତେ ମାସ ପର୍ଯ୍ୟନ୍ତ ସବୁ ତାଙ୍କର ଖାଦ୍ୟ କମେଇ ଦେଲେ ମହାପ୍ରଭୁ ଏବଂ ପାର୍ଷଦମାନେ, ଯେତିକି ଖାଦ୍ୟ ଗ୍ରହଣ କରୁଥିଲେ ତା'ର ଅଧା ହେଇଗଲା ତାଙ୍କର ଖାଦ୍ୟ। ଏଇଭଳି ଭାବରେ ସେ ବର୍ଣ୍ଣନା କରାଯାଇଛି। ଏମିତିକି ମହାପ୍ରଭୁ ମଧ୍ୟ କ୍ଷୀଣକା ହେଇଗଲେ, ତାଙ୍କର ପାର୍ଷଦମାନେ ମଧ୍ୟ କ୍ଷୀଣକା ହେଇଗଲେ। ତାହାପରେ ରାମଚନ୍ଦ୍ର ପୁରୀ କହିଲେ, ନା ନା ତୁମେ ମୁଁ କହିଦେଲି ଏମିତି ନା, ଆଉ ତୁମେ ଖାଇବା ପିଇବା ବନ୍ଦ କଲେ ହେବ, ଏଇଭଳି ଭାବରେ ଈର୍ଷା ରହିଛି ଈର୍ଷା। ତେଣୁ ଯେଉଁମାନେ ଏଠି ଏଇ ଯେଉଁ ଯିଏ କରୁଛନ୍ତି ଦଶମ ସମୟ ଚଉଷ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ଯେଉଁ ଶିଶୁପାଳ ଭଗବାନଙ୍କୁ ନିନ୍ଦା କରୁଥିଲେ, କିନ୍ତୁ ସରସ୍ୱତୀ ଦେବୀ ସେଇଟାକୁ ସ୍ତୁତିରେ ପରିଣତ କରିଦେଇଛନ୍ତି। ଦଶମ ସମୟ ଚଉସ୍ତରୀ ଅଧ୍ୟାୟରେ ଯେଉଁ ରହିଛି ବର୍ଣ୍ଣାଶ୍ରମ କୁଳପେୟତା, ଚଉସ୍ତରୀ ଅଧ୍ୟାୟ ଶ୍ଳୋକ 35 ଶ୍ଳୋକଟି କହିଛନ୍ତି ଶିଶୁପାଳ, ଏଠି କହୁଛନ୍ତି ଚଉସ୍ତରୀ ତାର ବିଷ୍ଣୁ ଚକୁଠାକୁ ତାର ପ୍ରକୃତ ଅର୍ଥ ପ୍ରକାଶ କରୁଛନ୍ତି। ଭାଗବତଙ୍କର ଅର୍ଥ ହେଉଛି ବହୁତ ଅର୍ଥ ରହିଛି, ଭାଗବତରେ ଅନେକ ଅର୍ଥ ରହିଛି। ଯେ ଆପାତ ଦୃଷ୍ଟିରେ ଦେଖିଲେ ଏ ନିନ୍ଦା କରୁଛନ୍ତି, ଭାଗବତ ବିଭିନ୍ନ ସ୍ଥାନରେ ଦେଖିବା ଭଗବାନଙ୍କ ବିରୋଧରେ ସବୁ ପ୍ରକାର ନିନ୍ଦା ଚାଲିଛି, କିନ୍ତୁ ସରସ୍ୱତୀ ଦେବୀ ତାକୁ ସ୍ତୁତିରେ ପରିଣତ କରିଦେଇଛନ୍ତି। ଏ ସରସ୍ୱତୀ ଦେବୀଙ୍କର ଶକ୍ତି, ସେଇଥିପାଇଁ ଆମେ କହୁଛୁ ନାରାୟଣ ନମସ୍କୃତ୍ୟ ନରଞ୍ଚୈବ ନରୋତ୍ତମ ଦେବୀ ସରସ୍ୱତୀ ବ୍ୟାସନ ତତୋ ଜୟ ମନ୍ଦିରେ। ସରସ୍ୱତୀ ଦେବୀ ଏଠି ଶକ୍ତି ରହିଛନ୍ତି, ସରସ୍ୱତୀଙ୍କର ଶକ୍ତି ରହିଛି, କ'ଣ ତାଙ୍କର ଜ୍ଞାନ ନ ରହିଛି ସରସ୍ୱତୀ ଦେବୀଙ୍କର। ତେଣୁ ଏଠି କହୁଛୁ ବର୍ଣ୍ଣାଶ୍ରମ କୁଳାଦି ଆ ସମ୍ୟକ ପ୍ରକାରଣ ଆପ୍ନୁବତୀ, ବର୍ଣ୍ଣାଶ୍ରମ କୁଳାପେତା, ବର୍ଣ୍ଣାଶ୍ରମ ଏବଂ କୁଳାଦି କୁଳା ଆପେତା, ଆପେତା ଅର୍ଥ ହେଉଛି ଆ କହିଲେ ସମ୍ୟକ, ପେତା କହିଲେ ପାଳନ କରୁଥିଲେ। ଗୋଟିଏ ଅଛି ବର୍ଣ୍ଣାଶ୍ରମ କୂଳ କିଛି ପାଳନ କରୁନାହାନ୍ତି, କୂଳ ପେତା ବର୍ଣ୍ଣ ନାହିଁ କି ଆଶ୍ରମ ନାହିଁ କି କୂଳ ନାହିଁ, କିନ୍ତୁ ତା'ର ପ୍ରକୃତ ଅର୍ଥ ହେଉଛି ଠିକ୍ ଭାବରେ ସମ୍ୟକ ଭାବରେ ପାଳନ କରୁଥିଲେ। ବର୍ଣ୍ଣାଶ୍ରମ କୂଳା ଆଦି ପେତା ସମ୍ୟକ ପ୍ରକାରଣ ଆପ୍ନୁବନ୍ତି, କୂଳା ପେତା ତା'ର ଅର୍ଥ ହେଇଗଲା ବର୍ଣ୍ଣାଶ୍ରମ କୂଳପା। ସେହିଭଳି ଭାବରେ ବର୍ଣ୍ଣାଶ୍ରମ କୁଳପେତା ସର୍ବଧର୍ମ ବହିଷ୍କୃତା, ଶ୍ରୀ ବାସୁଦେବା ଦୟସ୍ତେଇ ପିତୃ ପିତ୍ରାତ୍ୱେନ ଇତଃ ପ୍ରାପ୍ତ ସର୍ବଧର୍ମୀ କିନ୍ତୁ ବହିଷ୍କୃତା, ବହିଷ୍କୃତା କହିଲେ ସର୍ବଧର୍ମ କେମିତି ତ୍ୟାଗ କରୁଛନ୍ତି ନା, ସର୍ବଧର୍ମ କହିଲେ ବସୁଦେବା ଦୟସ୍ତେ ବସୁଦେବାଦୟସ୍ତେଇ ପୁତ୍ରାଦିତ୍ୱେନ ଇତଃ ପ୍ରାପ୍ତ, ବସୁଦେବଙ୍କର ପୁତ୍ର ରୂପରେ ପ୍ରାପ୍ତ ହୋଇକରି ତାଙ୍କର ସେ ପୂଜା ସେବା କରୁଛନ୍ତି, ପିତା ପିତୃଧର୍ମ ପାଳନ କରୁଛନ୍ତି, ସର୍ବଧର୍ମୀ ସର୍ବଧର୍ମ ପାଳନ କରୁଛନ୍ତି। କିନ୍ତୁ ବହିଷ୍କୃତା, ବହିଷ୍କୃତାର ଅର୍ଥ ହେଉଛି କ'ଣ ରହିତ, ବହିଷ୍କୃତା କହିଲେ ସର୍ବଧର୍ମ ରହିଛି, ସର୍ବଧର୍ମ ରହିଛି ତାଙ୍କ ପାଖରେ, ସର୍ବଧର୍ମ ରହିତ ଏକ୍ଜାକ୍ଟ ବୁଝିପାରୁନ ଅର୍ଥ। ସ୍ୱୈରବର୍ତ୍ତୀ ହେଉଛି କ'ଣ ନା ଚ, ସ୍ୱୈରବର୍ତ୍ତୀ ଚ କ'ଣ ନା ପରମେଶ୍ୱରତ୍ଵା, ପରମେଶ୍ୱରତ୍ଵା ସ୍ୱୈରବର୍ତ୍ତୀ କହିଲେ ସେ ହେଉଛନ୍ତି ପରମେଶ୍ୱର, ପରମ ସ୍ୱାଧୀନ ସିଏ, ପରମେଶ୍ୱର ତାଙ୍କ ଉପରେ ଆଉ କେହି ନାହାନ୍ତି, ସେ କାହାର ପରାଧୀନ ନୁହନ୍ତି, ସ୍ୱୈରବର୍ତ୍ତୀର ଅର୍ଥ ହେଉଛି ଏଇଟା। ସେଇଭଳି ଭାବରେ ଆଉ ଗୋଟେ କ'ଣ ନା ସେ ଗୁଣେହୀନା, ଗୁଣେହୀନର ଅର୍ଥ ହେଉଛି କ'ଣ ନା ନାସ୍ତି ଗୁଣେଇ ସତ୍ୱାଦିବିହୀନ ଶୁଦ୍ଧ ସତ୍ୱ ସ୍ୱରୂପ ତା, ଗୁଣହୀନ କହିଲେ ତାଙ୍କର ସତରଜ ଗୁଣ ଏସବୁ ନାହିଁ, ଗୁଣ ନାହିଁ, ଗୁଣହୀନ ଶୁଦ୍ଧ ସତ୍ୟ ସେ ଅଛନ୍ତି, ଶୁଦ୍ଧ ସତ୍ୟ ସ୍ୱରୂପ ତାର ଏବଂ ଭୂତ ଏ ସପର୍ଯ୍ୟାୟ ମାତ୍ର କଥା ମହାରାଜି ଏଭଳି ବ୍ୟକ୍ତିଙ୍କର ଖାଲି କ'ଣ ଅଗ୍ରପୂଜା ହେବ ଅପିତୁ ସ୍ୱାତ୍ମାର୍ପଣ ଅପି ନିଜର ଆତ୍ମାକୁ ଅର୍ପଣ କରିଦେବା କଥା, ତାର ଅର୍ଥ ହେଉଛି ଏଇଟା ସରସ୍ୱତୀ ଅର୍ଥ କରିଛନ୍ତି, ଏଭଳି ସବୁ ରହିଛି। ତେଣୁ ଇଏ ଏଇଭଳି ଭାବରେ ଯେଉଁ ରହିଛି ଅସତ୍ସଙ୍ଗ କରୁଥିଲେ, ତେଣୁ ଅସତ୍ସଙ୍ଗ କରିକିରି ସତ୍ସଙ୍ଗ ଯେଉଁମାନେ କରନ୍ତି, ସତ୍ସଙ୍ଗ କେଉଁମାନେ କରନ୍ତି, ସତ୍ସଙ୍ଗ ସତ୍ସଙ୍ଗ ଯେଉଁ ରହିଛି ସତ୍ସଙ୍ଗର ଅର୍ଥ କ'ଣ, ସତ୍ସଙ୍ଗ ଏଇ ଶିଶୁପାଳ ମଧ୍ୟ ସେଠି ଶୁଣୁଥିଲେ, ଏ ଶିଶୁପାଳ କହୁଛି ଆମର ରୁକ୍ମୀ ମଧ୍ୟ ସେଠି ଶୁଣୁଥିଲେ ବା କିଛି ଖବର ପାଇଥିଲେ ଏଭଳି ଭାବରେ କୁହାଯାଉଥିଲା ବୋଲି ଖବର ପାଇ ରାଜା, ସିଏ ରାଜାଙ୍କର ବଡ଼ ଜ୍ୟେଷ୍ଠ ପୁତ୍ର ରାଜପୁତ୍ର ବା କ'ଣ କହନ୍ତି ରାଜ ଯେଉଁ ରାଜ କ'ଣ ଯୁବରାଜ ଯୁବରାଜ ସିଏ ସବୁ ତାଙ୍କର ଶକ୍ତିଶାଳୀ ରହିଛି, ଏମିତିକି କ'ଣ ରାଜା ଯିଏ ଅଛନ୍ତି ବିଦର୍ଭ ରାଜା ଯିଏକି ଭୀଷ୍ମକ ସେ ମଧ୍ୟ ପୁତ୍ରର ଅଧୀନ ରହିଥିଲେ ଭଳିଆ ରହିଥିଲା, ବହୁତ ପୁତ୍ର ସ୍ନେହର ଅଧୀନ ରହିଥିଲେ, ପୁତ୍ର କିଛି କହିପାରୁନଥିଲେ ଏତେ ଶକ୍ତି ଥିଲା ତାଙ୍କର, କିନ୍ତୁ ଏଇ ଯେଉଁ ସତ୍ସଙ୍ଗ କେଉଁମାନେ କରନ୍ତି, ସତ୍ସଙ୍ଗ କେଉଁମାନେ କରନ୍ତି ଏଇଟା ବର୍ଣ୍ଣନା କରାଯାଏ ଭାଗବତ ପଞ୍ଚମ ସ୍କନ୍ଧରେ, ଜଡ଼ ଭରତ ରାଜା ରଘୁବଣୀ କହୁଛନ୍ତି ପଞ୍ଚମ ସ୍କନ୍ଧରେ, ରଘୁବଣୀ ତତ୍ତପସା ନ ଜାତି ନ ତେଜୟା ନିର୍ବାପଣା ବୃହାଦ୍ବା ନ ଛନ୍ଦସା ନୈବ ଜଳାଗ୍ନି ସୁରେର ବିନା ମହତ ବାହାଦର ଜୋଭିଷେକମ୍। ହେ ରଘୁବଣ, ଯେଉଁମାନେ ଭଗବାନ ପ୍ରାପ୍ତ ହେବାଟା ଏତେ ସହଜ ଜିନିଷ ନୁହଁ, ତପସ୍ୟା ମାଧ୍ୟମରେ ବା ପୂଜା ମାଧ୍ୟମରେ ବା ଅନ୍ୟାନ୍ୟ ସବୁ ଯେଉଁ ରହିଛି ତପସ୍ୟା ନଚେଜା ନିର୍ବାପଣା ବୃହାଦ୍ବା ବା ସବୁକିଛି ତ୍ୟାଗ କରିବେ ବା ସବୁ କିଛି ଗ୍ରହଣ କରିବେ ଏଇସବୁ ରହିକରି ଗୁଣାଦ୍ବା ନ ଛନ୍ଦସା ଶାସ୍ତ୍ର ଅଧ୍ୟୟନ ଦ୍ୱାରା ନୈବ ଜଳାଗ୍ନି ସୁରେଇ ବିନା ମହତ ବାହାଦର ଦେବୀ ସେ କମ୍। ବହୁତ ତପସ୍ୟା କରିକିରି ମଧ୍ୟ ସେ ତାଙ୍କୁ ଜାଣିହେବ ନାହିଁ, ବିନା ମହତ ବାହାଦର ଯେଉଁ ବି ସେ କମ୍, ମହତ ବ୍ୟକ୍ତିଙ୍କର ପାଦ ପଦ୍ମର ଧୂଳିରେ ଅଭିଷିକ୍ତ ନ ହେବା ପର୍ଯ୍ୟନ୍ତ ଜଣେ ଭଗବାନଙ୍କୁ ଜାଣିପାରିବେ ନାହିଁ, ବା ସତ୍ସଙ୍ଗ ପରିବର୍ତ୍ତେ ସତ୍ସଙ୍ଗ ନ ହେବା ପର୍ଯ୍ୟନ୍ତ ଜଣେ ଭଗବାନ ଜାଣିପାରିବେ ନାହିଁ ବା ଭଗବାନ ଶରଣରେ ଯିବେ ନାହିଁ। ସେ ସତ୍ସଙ୍ଗଟା କ'ଣ, ଯତ୍ରୋତ୍ତମ ଶ୍ଳୋକ ଗୁଣାନୁବାଦ ପ୍ରସ୍ତୁୟତେ ଗ୍ରାମ୍ୟ କଥା ବିଘାତ ଅନୁଦିନ ସବ୍ୟମାନ ମୁଖ୍ୟ ମତି ସତିଜତି ବାସୁଦେବେ। ଏଇଟା ହେଉଛି ସତ୍ସଙ୍ଗ, ଯତ୍ରୋ ଉତ୍ତମ ଶ୍ଳୋକ ଗୁଣାନୁବାଦ, ସାଧୁସଙ୍ଗ କରୁଛନ୍ତି ମାନେ ଭଗବାନଙ୍କୁ ଗୁଣ ଅନୁବାଦ ଚାଲିଛି, ଭଗବାନଙ୍କୁ କଥା ଚାଲିଛି, କଥା ଚାଲିଛି ଗୁଣାନୁବାଦ ପ୍ରସ୍ତୁ ଏତେ ଗ୍ରାମ୍ୟ କଥା ବିଘାତ, ଭଗବାନ କଥା ନ ଶୁଣିଲା ମାନେ ଗ୍ରାମ୍ୟ କଥା ଚାଲିବ, ଭଗବାନ କଥା ଶୁଣିଲା ମାନେ ଗ୍ରାମ୍ୟ କଥା ନଷ୍ଟ ହୋଇଯିବ, ଗ୍ରାମ୍ୟ କଥା କହିଲେ ଭଗବାନ କଥା ଛଡ଼ା ଆଉ ଯାହା ସବୁ ରହିଲା ମାନେ ଗ୍ରାମ୍ୟ କଥା। ପ୍ରସ୍ତୁ ଏତେ ଗ୍ରାମ କଥା ବିଘାତ ଅନୁଦିନ ସେବେ ମାନ ମୁଖ୍ୟ, ଯେଉଁମାନେ ଭୌତିକ ଜଗତରୁ ଉଦ୍ଧାର ହେବା ପାଇଁ ଚାହୁଁଛନ୍ତି ସେମାନେ ପ୍ରତିଦିନ ଏଇଟାକୁ ଏହିଭଳି ଭାବେ ସେବା କରିବେ, ଭଗବାନ କଥା ସେବା କରିବେ, ସେମାନଙ୍କୁ ମତି ସତୀ ଯଛତି ବା ସୁଦେବେ। ମତି ଆମର ବର୍ତ୍ତମାନ ଅସତୀ ମତି ହେଇକି ରହିଛି, ଭଗବାନ ପାଖରେ ମତିଟା ରାଗୁ ନାହିଁ, ଅସତୀ ହେଇକି ରହିଛି, କିନ୍ତୁ ଭଗବାନ ବାସୁଦେବଙ୍କ ପାଖରେ ମତିଟା ଲାଗୁ ନାହିଁ, କିନ୍ତୁ ଭଗବାନ କଥା ଶୁଣିଲା ମାନେ ମତି ସତୀ ମତିରେ ପରିଣତ ହେଇଯିବ। ସବିମନା କୃଷ୍ଣ ପଦାର ବିନ୍ଦୟ ପଚାଶି ବୈକୁଣ୍ଠ ଗୁଣାନ ବର୍ଣ୍ଣନେ କରୌ ହର ମନ୍ଦିର ମାର୍ଜନାଦିଷୁ ଶ୍ରୁତି ଚକାରା ସୁପସତ୍ପ୍ରତୋଦୟ। ଅମ୍ବରୀଶ ମହାରାଜ ମନକୁ ଭଗବାନ ପାଦପଦରେ ସବୁବେଳେ ଲଗାଉଥିଲେ, ଅର୍ଜୁନ ପଚାରୁଥିଲେ ପ୍ରଭୁ ମୁଁ କେମିତି ଆପଣଙ୍କ ପାଖରେ ସବୁବେଳେ ମନକୁ ଲଗେଇବି, କିଏସୁ କିଏସୁ ସବୁ ହାବେଶୁ ଚିନ୍ତୁଛି ଭଗବାନ ମାୟା, ଦଶ ମଧ୍ୟରେ କହିଲେ ଅର୍ଜୁନ। ଯେଉଁମାନେ ଭଗବାନ ଭକ୍ତ ସେମାନେ ଏଇଭଳି ଭାବରେ ତାଙ୍କର ଭାବ ହେଉଛି ଏଇଭଳି ଭାବରେ, କେମିତି ମୁଁ ଆପଣଙ୍କ ବିଷୟରେ ଜାଣିବି, ସବୁବେଳେ କେମିତି ସ୍ମରଣ କରିବି, କେମିତି କେସୁ କେସୁ ସବୁ ଭାବ ଚିନ୍ତୁଛି ଭଗବାନ ମାୟା ସବୁବେଳେ କାହିଁ ବିସ୍ତାରଣା ମନୋଯୋଗ ବିଭୂତି ଜନାର୍ଦ୍ଦନ ଭୂୟ କଥା ତୃତୀ ଶୁଣନ୍ତୁ ନାସ୍ତିମେ ଅମୃତମ। ପ୍ରଭୁ ଆପଣ ସପ୍ତମ ଅଧ୍ୟାୟରେ ଆପଣଙ୍କର ବିଭୂତି ବିଷୟରେ କହିଲେ, ଅଷ୍ଟମ ଅଧ୍ୟାୟରେ କହିଲେ, ନବମ ଅଧ୍ୟାୟରେ କହିଲେ ମଧ୍ୟ ମୁଁ ତୃପ୍ତ ହେଇପାରୁ ନାହିଁ, ମୁଁ ଚାହୁଁଛି କେମିତି ସବୁବେଳେ ଆପଣଙ୍କୁ ସ୍ମରଣ କରିବି, କେମିତି ସବୁବେଳେ ଆପଣଙ୍କୁ ସ୍ମରଣ କରିବି। ତେଣୁ ବିଭୂତି ଯୋଗ ଭଗବାନ କହିଲେ ଦଶମ ଅଧ୍ୟାୟରେ କହିଲେ ଅର୍ଜୁନ ମୁଁ ତୁମକୁ କହିବି ଯେ କିନ୍ତୁ ଏ ବିଭୂତିର ଶେଷ ନାହିଁ। ଅନ୍ତତେ କଥାଇ ସ୍ୱାମୀ ଦିବ୍ୟା ଆତ୍ମ ବିଭୂତି ପ୍ରଧାନତଃ ପୁରୁଷ ନାଶ୍ୱନ୍ତ ବିସ୍ତାର ସ୍ୱାମୀ ଭଗବାନର ବିଭୂତି ଯଦି ଭଗବାନ କହିବା ପାଇଁ ଚାହିଁଥାନ୍ତି ବିସ୍ତାର ଭାବରେ ଏପର୍ଯ୍ୟନ୍ତ ଶେଷ ହେଇନଥାନ୍ତା, ମହାଭାରତ ଯୁଦ୍ଧ ଆରମ୍ଭ ହେଇନଥାନ୍ତା। ତେଣୁ ସଂକ୍ଷେପରେ କହିଲେ ଭଗବାନ ଅହମ୍ ଆଦି ଦେବାନା ନରସିଂହାଂ ଚ ସର୍ବସ୍ୱ ଆଦିତ୍ୟାନାମ୍ ଅହମ୍ ବିଷ୍ଣୁ ଜ୍ୟୋତିଷାମ ରବିରଶ୍ମା ମରିଚି ମରୁତାମ ଅସ୍ମି ନକ୍ଷତ୍ରାଣାମ ଅହମ୍ ଶଶି। ଏହିଭଳି ଭାବରେ ଚାଲିଲା ଭଗବାନଙ୍କର ବିଭୂତି ଚାଲିଲା। ଆମେ ଯୁଆଡ଼େ ଯିବା ସବୁଠି ଦେଖିବା ଭଗବାନ ବିଭୂତି, ଯାହା ଦେଖିବା ସବୁଠି ଭଗବାନ, ଏସବୁ ଭଗବାନ ଶକ୍ତି। ଏ ଭକ୍ତମାନଙ୍କର ଧାରା ଚିନ୍ତାଧାରା ହେଉଛି ଏହିଭଳି ଭାବରେ ଯୁଆଡ଼େ ଦେଖିବେ ସବୁଠି କେଉଁଠି ସେମାନେ ଭଗବାନ ଭୁଲିଯିବେ ନାହିଁ, ସବୁଠି ସେମାନେ ଭଗବାନ ଦର୍ଶନ କରିବେ। ଏ ଭାବ କାରଣ ସବୁକିଛି ଭଗବାନଙ୍କର, ଏମିତି କିଛି ଜିନିଷ ନାହିଁ ଯେଉଁଟା ଭଗବାନଙ୍କର ନୁହଁ। ଜନ୍ମାଦି ଅସଥ ପ୍ରଥମ ଭାଗବତ ପ୍ରଥମ ଅଧ୍ୟାୟ ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ପ୍ରଥମ ଶବ୍ଦରେ କହିଦେଲେ ଜନ୍ମାଦି ଅସ ଯଥ ଗୋଟିଏ ଥର କହିଦେଲେ ସବୁକିଛି ତା ଭିତରେ ରହିଗଲା। ତେଣୁ ଏ ଶ୍ଳୋକଟିକୁ ତିନି ମାସ ଧରି କହିଥିଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର। ତାଙ୍କର ତିନି ତାରିଖରେ ଆସିବେ ତାଙ୍କର ତିରୋଭାବ ଆବିର୍ଭାବ ଦିବସ, ତିନି ତାରିଖରେ ଆଜି ହେଲେ ପରଦିନ ତାଙ୍କର ଆବିର୍ଭାବ ଦିବସ। ତିନି ମାସ ଧରି କହିଥିଲେ ଢାକାରେ ଏ ଶ୍ଳୋକ ଉପରେ କଥା ପ୍ରବଚନ ଜନ୍ମାଦିଅସ ଯଥା ଯାହା ଦେଖୁଛି ସବୁକିଛି ତାଙ୍କଠାରୁ ଆସିଛି। ସିଏ ହେଉଛନ୍ତି ଏ ଜନ୍ମାଦିଅସ ଯଥ ଏଇ ଭାଗ ଯେଉଁ ବେଦାନ୍ତ ସୂତ୍ର, ଏ ଦ୍ୱିତୀୟ ନମ୍ବର ସୂତ୍ର ହେଉଛି ଜନ୍ମାଦିଅସ ଯଥ। ପ୍ରଥମ ସୂତ୍ର ହେଉଛି ଅଥାହତ ବ୍ରହ୍ମ ଜିଜ୍ଞାସା, ଅଥାହତ ବ୍ରହ୍ମ ଜିଜ୍ଞାସା ସବୁ ଶାସ୍ତ୍ର ରଚନା କରିକିରି ଅନ୍ତିମରେ ବ୍ୟାସଦେବ ବେଦାନ୍ତ ସୂତ୍ର ରଚନା କଲେ। ବେଦାନ୍ତ ସୂତ୍ର ଯେଉଁ ରଚନା କଲେ ବେଦାନ୍ତ ସୂତ୍ରରେ ଭଗବତ ଗୀତାରେ ଭଗବାନ କହିଲେ ବେଦାନ୍ତ ସୂତ୍ର ବିଷୟରେ କହିଲେ କ'ଣ କହିଲେ ନା ବେଦାନ୍ତ ସୂତ୍ର କହିଲେ ନା ଋଷିଭିର ବୋଧା ଗୀତମ ଛନ୍ଦଭିର ବିଧିକୃତ ବ୍ରହ୍ମସୂତ୍ର ପ୍ରଦେଶ ହେତୁ ମାଧ୍ୟମରେ ନିଶ୍ଚିନ୍ତ ତେର ଅଧ୍ୟାୟରେ ଏଇଟା କହିଲେ। ପ୍ରକୃତି ବିଷୟରେ ଯେତେବେଳେ କହୁଛନ୍ତି ବହୁତ ପ୍ରକାର ଋଷିମାନେ ବହୁତ ପ୍ରକାର ବିଷୟରେ କହିଛନ୍ତି, ବିଭିନ୍ନ ଶାସ୍ତ୍ରରେ ବିଭିନ୍ନ କଥା କୁହାଯାଏ, କିନ୍ତୁ ବ୍ରହ୍ମସୂତ୍ରରେ ତାକୁ ନ୍ୟାୟିକ ଭାବରେ ବର୍ଣ୍ଣନା କରାଯାଇଛି, ଲଜିକାଲି ବର୍ଣ୍ଣନା କରାଯାଇଛି ହେତୁ ମଧ୍ୟ ନିଶ୍ଚିନ୍ତ ବ୍ରହ୍ମସୂତ୍ର ଏତେ ଗୁରୁତ୍ୱପୂର୍ଣ୍ଣ, ଭଗବାନ ଭଗବତ ଗୀତାରେ ବ୍ରହ୍ମସୂତ୍ରର ରେଫରେନ୍ସ ଦେଇଛନ୍ତି। ତେଣୁ ବ୍ରହ୍ମସୂତ୍ରରେ 555 ସୂତ୍ରରେ ସବୁ ଜ୍ଞାନ ଦେଇଦେଲେ ବ୍ୟାସଦେବ, କିନ୍ତୁ ସୂତ୍ର ଦେଇଦେଲେ ତାର ବ୍ୟାଖ୍ୟା ହେଉଛି ଭାଗବତମ ଅର୍ଥୟଙ୍ଗମ ସୂତ୍ରାଣାମ। ଭାଗବତମର ଯେଉଁ ବିଭିନ୍ନ ସମ୍ପ୍ରଦାୟ ରହିଛି, ଆମର ଗୌଡ଼ ବୈଷ୍ଣବ ସମ୍ପ୍ରଦାୟ ଚାରୋଟି ସମ୍ପ୍ରଦାୟ ରହିଛି, ଶ୍ରୀ ବ୍ରହ୍ମ ରୁଦ୍ର ସନକ। ଶ୍ରୀ ସମ୍ପ୍ରଦାୟରେ ହେଉଛି ରାମାନୁଜାଚାର୍ଯ୍ୟ ଏ ବେଦାନ୍ତ ସୂତ୍ରରେ ସବୁ ଭାଷ୍ୟ ଦେଇଛନ୍ତି। ବ୍ରହ୍ମ ସମ୍ପ୍ରଦାୟ ବ୍ରହ୍ମା ଆମର ସମ୍ପ୍ରଦାୟ ଯେ ବ୍ରହ୍ମ ସମ୍ପ୍ରଦାୟ ବ୍ରହ୍ମାଙ୍କଠାରୁ ଆସିଛି, ଏହି ସମ୍ପ୍ରଦାୟ ଆଚାର୍ଯ୍ୟ ହେଉଛନ୍ତି ମାଧ୍ୱାଚାର୍ଯ୍ୟ, ତାଙ୍କର ଭାଷ୍ୟ ରହିଛି ବେଦାନ୍ତ ସୂତ୍ରର। ରୁଦ୍ର ସମ୍ପ୍ରଦାୟ ବିଷ୍ଣୁ ସ୍ୱାମୀ ତାଙ୍କର ଭାଷ୍ୟ ରହିଛି, ଏବଂ ସନକ ସମ୍ପ୍ରଦାୟରେ କ'ଣ ତାଙ୍କ ନା ନିମ୍ବାକାଚାର୍ଯ୍ୟ, ନିମ୍ବାକାଚାର୍ଯ୍ୟ ସେ ତାଙ୍କ ଭାଷ୍ୟ ଦେଇଛନ୍ତି। ତେଣୁ ଆମର ଯେଉଁ ମହାପ୍ରଭୁ ଆସିଲେ ଧାରାରେ ଗୌଡ଼ିଏ ବୈଷ୍ଣବ ଏଇଟାକୁ ଗ୍ରହଣ କରୁନଥିଲେ, ତୁମର ଭାଷ୍ୟ ନାହିଁ ଆଉ ତୁମେ କି ଏଇଟା ତୁମର କି ସମ୍ପ୍ରଦାୟ ଏଇଟା କେହି ଗ୍ରହଣ କରୁନଥିଲେ, କିନ୍ତୁ ମହାପ୍ରଭୁ କହୁଥିଲେ ଆମର ଭାଷ୍ୟ ଦରକାର ନାହିଁ, କାହିଁକି ନା ଭାଗବତ ହେଉଛି ବେଦାନ୍ତ ସୂତ୍ର ଭାଷ୍ୟ ଅର୍ଥୟଙ୍ଗମ ସୂତ୍ରାଣ। କିନ୍ତୁ ଅନ୍ୟମାନେ ଯେତେବେଳେ ଏଇଭଳି ଭାବରେ ଅବଜେକ୍ସନ୍ କଲେ, ତେଣୁ ବିଶ୍ୱନାଥ ଚକ୍ରବୁ ଠାକୁର ସେହି ସମୟରେ କହିଲେ ବଳଦେବ ବିଦ୍ୟାଭୂଷଣ କହିଲେ ତୁମେ ରଚନା କର। ବିଶ୍ୱନାଥ ଚକ୍ରବୁ ଠାକୁର ତାଙ୍କର ବୟସ ଅଧିକା ହେଇଯାଇଥିଲା, ତେଣୁ ବଳଦେବ ବିଦ୍ୟାଭୂଷଣ ଅଳ୍ପ ସମୟ ଭିତରେ ଗୋବିନ୍ଦ ଭାଷ୍ୟ ରଚନା କଲେ, ବେଦାନ୍ତ ସୂତ୍ରର ଗୋବିନ୍ଦ ଭାଷ୍ୟ ଏଇଟା ବର୍ଣ୍ଣନା କରାଯାଏ। ଗୋବିନ୍ଦଙ୍କ ପାଖରେ ଯେଉଁ ରାଜସ୍ଥାନରେ ଗୋବିନ୍ଦଙ୍କ ପାଖରେ ସେ ଭାଷ୍ୟ ଯେଉଁ ରଖାଗଲା, ବିଭିନ୍ନ ଭାଷ୍ୟ ସବୁ ରଖାଗଲା, ତାପରେ ଦେଖିଲା ବେଳକୁ ଗୋବିନ୍ଦ ଭାଷ୍ୟ ସଭା ଉପରେ ରହିଛି, ଏସବୁ କଥା ରହିଛି। ଗୋବିନ୍ଦ ଭାଷ୍ୟ ବଳଦେବ ବିଦ୍ୟାଭୂଷଣ ଦେଇଛନ୍ତି ଗୋବିନ୍ଦ ଭାଷ୍ୟ, ଏବଂ ଶଙ୍କରାଚାର୍ଯ୍ୟ ମଧ୍ୟ ଦେଇଛନ୍ତି ବେଦାନ୍ତ ସୂତ୍ର ଭାଷ୍ୟ, ତାକୁ ଶାରୀରିକ ଭାଷ୍ୟ କୁହାଯାଏ। ଇଏ ହେଉଛି ମାୟାବାଦ ଭାଷ୍ୟ, ତେଣୁ ଆମର ବର୍ଣ୍ଣନା କରାଯାଇଛି କ'ଣ ଯାଅ ଭାଗବତ ପଢ଼। ଶୁଣିଲେ ହଏ ସର୍ବନାଶ। ଜୀବର ନିସ୍ତାର ଲାଗି ସୂତ୍ର କହିଲ ବେଦ ସୂତ୍ର ରଚନା କଲେ, କିନ୍ତୁ ଆମେ ଯଦି ଶାରୀରିକ ଭାଷା ଶୁଣିବା ଶଙ୍କରାଚାର୍ଯ୍ୟଙ୍କର ତାହେଲେ ଆମେ ସର୍ବନାଶ ହେଇଯିବ। ଶାରୀରିକ ଭାଷା କ'ଣ, ନିଜକୁ ଆପଣା କି ଈଶ୍ୱର ମାନେ, ଆମେ ନିଜକୁ ଭଗବାନ ବୋଲି ଭାବିବା। ତାଙ୍କ ସମ୍ପ୍ରଦାୟରେ ଯେତେବେଳେ ଅନ୍ୟ ଜଣେ ସନ୍ନ୍ୟାସୀ ଅନ୍ୟ ଜଣଙ୍କୁ ପ୍ରଣାମ କରନ୍ତି, ସେ କ'ଣ, ନମ ନାରାୟଣ ଆୟ, ନମ ନାରାୟଣର ଅର୍ଥ ହେଉଛି ଦଣ୍ଡ ଧାରଣ କଲା ମାନେ ଆମେ ନାରାୟଣ ହେଇଗଲୁ, ତେଣୁ ତମେ ନାରାୟଣ ମୁଁ ନାରାୟଣ, ଇଏ ମାୟାବାଦ ଆସ। ମହାପ୍ରଭୁ ଆସିକିରି ମାୟାବାଦ ଆସିକି ଖଣ୍ଡନ କରିଛନ୍ତି। ପ୍ରଭୁପାଦ ମହାରାଜ ମଧ୍ୟ କୁହାଯାଏ, ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ, ନିର୍ବିଶେଷ ହେଉଛି ମାୟାବାଦୀ ଭାଷ୍ୟ, ଶୂନ୍ୟବାଦୀ ବୌଦ୍ଧ ଭାଷ୍ୟ, ବୁଦ୍ଧ ଫିଲୋସଫି। ନିର୍ବିଶେଷ କହିଲେ ଭଗବାନ କୌଣସି ନିରାକାର ଭାଷ୍ୟ। ମହାବାଦ ବିଷୟରେ ବିରୁଦ୍ଧରେ ମହାପ୍ରଭୁ ସବୁ ଇଏ କରିଥିଲେ, ମାୟାବାଦକୁ ଖଣ୍ଡନ କରିଥିଲେ। କାଶୀରେ 60,000 ଶିଷ୍ୟ ଥିଲେ ପ୍ରକାଶ ସରସ୍ୱତୀଙ୍କର, ଏଠି ତାଙ୍କର ଇନ୍ଫ୍ଲୁଏନ୍ସ ଥିଲା। ମହାପ୍ରଭୁଙ୍କର ଯେତେ ଆଲୋଚନା ହେଲା ସେଠି ସବୁ ଚୈତନ୍ୟ ଚରିତ୍ରାମୃତ ମଧ୍ୟରେ ସବୁ ବର୍ଣ୍ଣନା କରାଯାଇଛି। ସେମାନେ ମହାପ୍ରଭୁଙ୍କର ଆଶ୍ରୟ ଗ୍ରହଣ କଲେ, ବୈଷ୍ଣବ ସିଦ୍ଧାନ୍ତ ଗ୍ରହଣ କଲେ। ସର୍ବ ଭଟ୍ଟାଚାର୍ଯ୍ୟ ଶଙ୍କରାଚାର୍ଯ୍ୟଙ୍କର ଇଏ ଥିଲେ, ଧାରାଟି ଥିଲେ, କିନ୍ତୁ ସେ ମହାପ୍ରଭୁଙ୍କ ଶିଷ୍ୟ ହେଲେ। ଭଗବାନ ମହାପ୍ରଭୁଙ୍କ ବିଷୟରେ 100 ଶ୍ଳୋକ ରଚନା କରିଛନ୍ତି ସର୍ବ ଭଟ୍ଟାଚାର୍ଯ୍ୟ। ବୈରାଗ ବିଦ୍ୟା ନିଜ ଭକ୍ତି ଯୋଗ ଶିକ୍ଷା ତମେକଂ ପୁରୁଷ ପୁରାଣ ଶ୍ରୀକୃଷ୍ଣ ଚୈତନ୍ୟ ଶରୀର ଧାରୀ ରୂପାଙ୍ଗୀର୍ଦ୍ଧମାଙ୍କପଦେ। ଜାଣିପାରିଲେ ଭଗବାନ ପ୍ରତାପରୁଦ୍ର ପ୍ରଭୁ ଜାଣିପାରୁନଥିଲେ, ତାଙ୍କର ଗୁରୁ ହେଉଛନ୍ତି ସର୍ବ ଭଟ୍ଟାଚାର୍ଯ୍ୟ, ସେ କହିଲେ ହେଉଛନ୍ତି ସ୍ୱୟଂ ଭଗବାନ। ଏଭଳି ଭାବେ ସବୁ ରହିଛି। ଯାହା ହଉ, ମହାଦେବଙ୍କ ପୁରୀ, ହଁ ଏଇଟା ଯେଉଁ ରହିଛି, ଇଏ ବହୁତ ସବୁ ରହିଛି, ସବୁ ଇଏ ଯେଉଁ ଶ୍ଳୋକ ରହିଛି ବେଦାନ୍ତ ସୂତ୍ରର, ଇଏ ଆମର ଗୋବିନ୍ଦ ଭାଷ୍ୟ ରହିଛି। ତେଣୁ ଆମର ଭକ୍ତି ଭଗବତ ଗୀତାରେ ପ୍ରଥମେ ଯେଉଁ ଇଏ ରହିଛନ୍ତି, ବଳଦେବ ବିଦ୍ୟାଭୂଷଣଙ୍କୁ ପ୍ରଭୁପାଦ ମହାରାଜ ଏଇଟାକୁ ଡେଡିକେଟ୍ କରିଛନ୍ତି ଭଗବତ ଗୀତାକୁ। ଗୋବିନ୍ଦ ଯେଉଁ ଯିଏକି ଗୋବିନ୍ଦ ଭାଷ୍ୟ ରଚନା କରିଛନ୍ତି, ସେ ବଳଦେବ ବିଦ୍ୟାଭୂଷଣ ଭଗବତ ଗୀତାରେ ପ୍ରଥମେ ସେଇଟା ଲେଖା ହେଇଛି, ଡେଡିକେଟେଡ୍ ଟୁ ବଳଦେବ ବିଦ୍ୟାଭୂଷଣ। ବହୁତ ସୂକ୍ଷ୍ମ ତତ୍ତ୍ୱ ରହିଛି, ମହାବାଦ ଭାଷ୍ୟ ଶୁଣିଲା ମାନେ ଆମେ ଜାଣିପାରିବା ନାହିଁ, ଏଭଳି ଭାବେ ବଢ଼ିଆ ଲାଗିବ। ଛୋଟ ହରିଦାସ, ଛୋଟ ହରିଦାସଙ୍କର ଅବସ୍ଥା ସେଇଆ ହେଇଥିଲା। ଜଣେ ଭଗବାନ ଆଚାର୍ଯ୍ୟ ବୋଲି ଜଣେ ଆସିଥିଲେ, ମହାପ୍ରଭୁଙ୍କ ଲୀଳାରେ ବର୍ଣ୍ଣନା କରାଯାଇଛି, ସେ ଜଣେ ମାୟାବାଦୀ ଥିଲେ, ମୋର ଏକ୍ଜାକ୍ଟଲି ମନେ ପଡ଼ୁନାହିଁ, ସେ ଉଦାହରଣ ସବୁ ରହିଛି। ଇଏ ତାଙ୍କର ସଙ୍ଗ କରିଥିଲେ, ତେଣୁ ସେଥିରେ ଯାଇଥିଲେ ଆଣିବା ପାଇଁ, ଭିକ୍ଷା କରିବା ପାଇଁକି ମାଧବୀ, ମାଧବୀ ଦେବୀ ଆସି ଭଗବାନ ମହାପ୍ରଭୁଙ୍କର 3.5 ଜଣ ଅନ୍ତରଙ୍ଗ ଭକ୍ତ ରହିଛନ୍ତି ମହାପ୍ରଭୁଙ୍କର। କିଏ କିଏ? ତାଙ୍କ ଭଉଣୀ ହେଉଛନ୍ତି ମାଧବୀ ଦେବୀ ଦାସୀ, ତାଙ୍କରି ପାଖକୁ ଯାଇଥିଲେ ଆଣିବା ପାଇଁ ଚାଉଳ, ଭଗବାନ ପାଇଁ ଭୋଗ ଲାଗିବ, ଭଗବାନଙ୍କୁ ଦିଆଯିବ, ଭଗବାନଙ୍କୁ ଖାଇବା ଦିଆଯିବ। ମହାପ୍ରଭୁ ଯେତେବେଳେ ଖାଦ୍ୟ ଗ୍ରହଣ କରୁଥିଲେ, କହିଲେ ବଢ଼ିଆ ଖାଦ୍ୟ, ବଢ଼ିଆ ଚାଉଳ ହେଇଛି, ସାଲିଆ ଅନ୍ନ ବୋଲି ତାକୁ କୁହାଯାଏ। ଏଇଟା କିଏ ଆଣିଲେ? ନା ଛୋଟ ଆଣିଲେ, ସେ ଆଣିଲା କେଉଁଠୁ ଆଣିଲେ? ନା ମାଧବୀ ମାଧବୀ ଦାସ ବୃଦ୍ଧା, ମହାପ୍ରଭୁଙ୍କର ଅନ୍ତରଙ୍ଗ ପାର୍ଷଦ ସିଏ। କହିଲେ ଛୋଟ ହରିଦାସ ମୁଁ ଆଉ ମୁହଁ ଦେଖିବି ନାହିଁ, ଛୋଟ ହରିଦାସକୁ ତ୍ୟାଗ କରିଦେଲେ। ଏ ଘଟଣା, ଛୋଟ ହରିଦାସ କାହିଁକି ତ୍ୟାଗ କଲେ, ବହୁତ ତା'ର ଇଏ ରହିଛି, ତା'ର ଶିକ୍ଷା ସବୁ ରହିଛି। ଆଉ ସେ ଶ୍ରୀମଦ ଗୌରବ ସେ ମହାରାଜ ସେଇଟା କହିଛନ୍ତି ସେଇଟା। ତେଣୁ ଛୋଟ ହରିଦାସ ସେ ଯାଇକରି କାଶୀରେ ଯେଉଁ ରହିଛି ଆମର ପ୍ରୟାଗରାଜରେ, ସେଇଠି ଶରୀର ତ୍ୟାଗ କରିଦେଲେ। ଏଇଟା ବର୍ଣ୍ଣନା କରାଯାଇଛି, ଛୋଟ ହରିଦାସ ଭଗବାନଙ୍କର ବହୁତ ସୁନ୍ଦର କୀର୍ତ୍ତନ କରୁଥିଲେ ଛୋଟ ହରିଦାସ। ବଡ଼ ହରିଦାସ କିଏ?
ନାମାଚାର୍ଯ୍ୟ।
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ। ଛୋଟ ହରିଦାସ ବହୁତ ସୁନ୍ଦର କୀର୍ତ୍ତନ କରୁଥିଲେ ଭଗବାନ ପାର୍ଶ୍ୱଦ ସିଏ। ତେଣୁ ଗୋଟେ ଥର ସମୁଦ୍ରରେ ମହାପ୍ରଭୁ ଚାଲୁଛନ୍ତି, ସମୁଦ୍ରକୁ ଯମୁନା ବୋଲି ଭାବୁଥିଲେ ମହାପ୍ରଭୁ। ତେଣୁ ସେହି ସମୟରେ ହରିଦାସଙ୍କର ସ୍ୱର ଶୁଭିଲା, ଜଣେ କହିଲେ ହରିଦାସଙ୍କର ସ୍ୱର ଶୁଣୁଛି, ହରିଦାସ କେଉଁଠି ବର୍ତ୍ତମାନ? ନା ସ୍ୱକର୍ମ ଫଳ ଭୋଗ ଉମା, ଏଇଭଳି ଭାବରେ କହିଲେ ନିଜର କର୍ମ ଫଳ ଭୋଗ କରୁ। ମହାପ୍ରଭୁ ଏଭଳି ଭାବରେ ଷ୍ଟ୍ରିକ୍ଟ ଥିଲେ, କିନ୍ତୁ ସେହି ସମ୍ପ୍ରଦାୟରେ ମଧ୍ୟ କେତେ ପ୍ରକାର ଅପସମ୍ପ୍ରଦାୟ ସବୁ ବାହାରିଗଲାଣି। ଯାହା ହଉ, ଆମର କହିବାର ଉଦ୍ଦେଶ୍ୟ ଯେ ଭଗବାନ କଥା ଯେଉଁ ସାଧୁ ସଙ୍ଗରେ ଭଗବାନ କଥା ଯେଉଁମାନେ ଶୁଣିବେ ସେମାନେ ପ୍ରକୃତରେ ସତ୍ସଙ୍ଗ କରୁଛନ୍ତି। ଭଗବାନ କଥା ଶୁଣୁନାହାନ୍ତି ମାନେ ଅସତ୍ସଙ୍ଗ, ଅସତ୍ସଙ୍ଗ ଚାରିଆଡ଼େ ରହିଛି ଅସତ୍ସଙ୍ଗ। ଯାହା କହି ବୈଷ୍ଣବ ଆଚା ମହାପ୍ରଭୁ କହିଲେ, ଯେତେବେଳେ ରଥଯାତ୍ରା ସମୟରେ ବୈଷ୍ଣବମାନେ ଆସନ୍ତି ଗୌଡ଼ୀୟ ବୈଷ୍ଣବ, ତାଙ୍କ ଛଅ ମାସ ଚାଲିଯାଏ ଏଇଥିରେ, ଗୋଟେ ମାସ ଆସିବା ପାଇଁ, ଗୋଟେ ମାସ ଯିବା ପାଇଁ, ଆଉ ଚାରି ମାସ ରହିଲେ ଚତୁର୍ମାସ୍ୟ, ଛଅ ମାସ ଏଇଠି ରହିଲେ ପୁରୀରେ ଧାମରେ, ଚାରି ମାସ ରହିଲେ ଯିବା ଆସିବାର ଦୁଇ ମାସ, ଆଉ ଛଅ ମାସ ରହିଲେ ନବଦୀପ ଧାମରେ। ଏଇଭଳି ଭାବେ ତାଙ୍କର ମହାପ୍ରଭୁ ଥିବା ପର୍ଯ୍ୟନ୍ତ ସେଠି ଚାଲିଥିଲା ଚବିଶ ବର୍ଷ କାଳ। ପ୍ରତିବର୍ଷ ଆସନ୍ତି ସେ ରଥଯାତ୍ରା ସମୟରେ। ତେଣୁ ଏହିପରି ସମୟରେ ଯେତେବେଳେ ବୈଷ୍ଣବମାନେ ବିଦାୟ ନିଅନ୍ତି, ସେମାନେ ପଚାରନ୍ତି ମହାପ୍ରଭୁ ଆମର କ'ଣ ସେବା, କ'ଣ ଆମର ନା ତୁମେ ଭଗବାନଙ୍କ ନାମ ନେବ ଏବଂ ବୈଷ୍ଣବ ପୂଜା କରିବ ନା, ବୈଷ୍ଣବ କେମିତି ଆମେ ଚିହ୍ନିବା? ଭଗବାନ କହିଲେ ଅନେକ ପ୍ରକାର ବୈଷ୍ଣବ ଚିହ୍ନ ଦେଇଛନ୍ତି। ପ୍ରଥମେ କହିଲେ ଯାହାର ମୁଖରେ ଗୋଟେ ଥର ଭଗବାନଙ୍କ ନାମ ଶୁଣିବ ସେ ସବୁ ବୈଷ୍ଣବ, ତାକୁ ପୂଜା କରିବ। ତାପରେ କହିଲେ କ'ଣ ନା, ଅସତ୍ ସଙ୍ଗ ତ୍ୟାଗ ହୋଇ ବୈଷ୍ଣବ ଆଚା, ଅସତ୍ ଏକ ସ୍ତ୍ରୀ ସଙ୍ଗୀ କୃଷ୍ଣ ଅବତାର, ଇଏ ହେଉଛି ବୈଷ୍ଣବ। ସ୍ତ୍ରୀ ସଙ୍ଗୀ ଯେଉଁମାନେ ବା ଯେଉଁମାନେ କୃଷ୍ଣଙ୍କର ଭକ୍ତ ନୁହନ୍ତି ସେମାନେ ହେଉଛନ୍ତି ସେମାନେ ଅସତ୍, ତାଙ୍କୁ ତ୍ୟାଗ କରିବା, ଇଏ ହେଉଛି ବୈଷ୍ଣବ ଆଚାର। ଏଇଭଳି ଭାବରେ ମହାପ୍ରଭୁ ଶିକ୍ଷା ଦେଇଛନ୍ତି। ତେଣୁ ଏଇ ଭଗବାନ କଥା ଶୁଣି ଅସତ୍, ଚାରିଆଡ଼େ ସବୁ ଅସତ୍ ସଙ୍ଗ ରହିଛି, ତେଣୁ ସତ୍ସଙ୍ଗ ବହୁତ ଦୁର୍ଲଭ। ଲୟାମ ଲଭେ ନା, ଆମେ ଗୋଟେ ଲଭ ମଧ୍ୟ ଗୋଟେ ସେକେଣ୍ଡରୁ ଏଗାର ଭାବରେ ଭାଗ ହେଉଛି ଗୋଟେ ଲଭ, ସେତିକି ସହିତ ସତ୍ସଙ୍ଗ ସହିତ ଏମିତିକି ସ୍ୱର୍ଗ ମଧ୍ୟ ସମାନ ହେଇପାରିବ ନାହିଁ। ଆଉ ଏମିତିକି ପୁନର୍ଭାବ ମୁକ୍ତି ମଧ୍ୟ ସମାନ ହେଇପାରିବ ନାହିଁ। ଭଗବତ ସଙ୍ଗୀ ସଙ୍ଗସ୍ୟ ମର୍ତ୍ତାନ କିମିତ ଆଶିଷ, ତେଣୁ ଭଗବାନଙ୍କର ଯେଉଁମାନେ ସଙ୍ଗ କରୁଛନ୍ତି, ଭଗବାନ ସଙ୍ଗୀ ଯେଉଁମାନେ ତାଙ୍କର ସଙ୍ଗ ସହିତ ଛଡ଼ା ମର୍ତ୍ତ୍ୟ ଜଗତରେ କ'ଣ ଆଉ ଅଧିକ ଆଶିଷ ଅଛି? ଏ ଶ୍ଳୋକଟି ସ୍ୱର୍ଣ୍ଣକାଳୀ ଋଷିମାନେ ସୁତ ଗୋସ୍ୱାମୀ କହୁଛନ୍ତି, ଏବଂ ଇଏ ମଧ୍ୟ କହିଛନ୍ତି ଭଗବାନ ଯେତେବେଳେ ଆବିର୍ଭାବ ହେଇଥିଲେ ପ୍ରଚିତାମାନ ପାଖରେ ଚତୁର୍ଥ ସ୍କନ୍ଧରେ ମଧ୍ୟ ସେମାନେ ମଧ୍ୟ ସେ କଥା କହୁଛନ୍ତି ଏ ଶ୍ଳୋକଟି। ତେଣୁ ଏହି ସତ୍ସଙ୍ଗରେ ଭଗବାନ କଥା ଶୁଣିଲେ ହିଁ ଆମର ସବୁ ଯେଉଁ ଅନର୍ଥ ସବୁ ରହିଛି ଦୂର ହେବ, ନ ଶୁଣିଲେ ଦୂର ହେଇପାରିବ ନାହିଁ। ଭଗବାନ ବିଦ୍ୱେଷ କରିବା। ତେଣୁ ଇଏ ରୁକ୍ମୀ ଏହିଭଳି ଭାବରେ ଭଗବାନ ଭିତରେ ବହୁତ ଶୁଣିଲେ ମଧ୍ୟ, କିନ୍ତୁ ସେ କ'ଣ କୁହାଯାଏ, ଯେଉଁଠି କୁହାଗଲା କୃଷ୍ଣ ଦ୍ୱୀପ, କୃଷ୍ଣକୁ ବିଦ୍ୱେଷ କରୁଛନ୍ତି। ଏଇଭଳି ଭାବରେ ଅନେକ ଭଗବାନ ବିଦ୍ୱେଷ କରୁଥିଲେ, ଭଗବାନ ସମସ୍ତଙ୍କୁ ହତ୍ୟା କରିବେ, ତାଙ୍କୁ ସବୁ ବିଦ୍ୱେଷୀ ଶିଶୁପାଳ ଇତ୍ୟାଦି ବହୁତ ରହିଛନ୍ତି ରାଜା, ଅନେକ ଯୁଦ୍ଧରେ ଭଗବାନ ସବୁ ସେମାନେ ସବୁ ବିନାଶ କରିବେ। ତେଣୁ ରୁକ୍ମୀ ତୁ ରାକ୍ଷସ ଉଦ୍ଭାବନ, ଏଇ ଯେଉଁ ବିବାହ କଲେ ଭଗବାନ, ଏଥିରେ ତିନି ପ୍ରକାର ବିବାହ ରହିଛି, ଗନ୍ଧର୍ବ ବିବାହ ରହିଛି, ରାକ୍ଷସ ବିବାହ ରହିଛି, ଏବଂ ବିଧି ବିବାହ ମଧ୍ୟ ରହିଛି। ତିନି ପ୍ରକାର ବିବାହ କରିଛନ୍ତି ରୁକ୍ମିଣୀ ସହିତ। ଏ ଯେଉଁ ହରଣ କଲେ ସେଇଟା ହେଉଛି ରାକ୍ଷସ ବିଧି, ରାକ୍ଷସମାନଙ୍କର ବା କ୍ଷତ୍ରିୟମାନଙ୍କର ଇଏ ହେଉଛି ରାକ୍ଷସ, ରାକ୍ଷସମାନେ ଏହିଭଳି ଭାବରେ ବିବାହ କରନ୍ତି। ଆମର ମଧ୍ୟ ଆଦିବାସୀ ସମ୍ପ୍ରଦାୟ ରହିଛି, ସେ ଜବରଦସ୍ତି ଆଣି ବିଘ୍ନି ଆସି ବିବାହ କରିବେ। ଏପରି ଅନେକ ପ୍ରକାର ବିଧିର ବିବାହର ବ୍ୟବସ୍ଥା ରହିଛି, ଏଇଟା ହେଉଛି ରାକ୍ଷସ ବିବାହ। ଆଉ ଗୋଟେ ହେଉଛି ଗନ୍ଧର୍ବ ବିବାହ, ଗନ୍ଧର୍ବ ବିବାହ କ'ଣ ନା, ସ୍ୱାମୀ ସ୍ତ୍ରୀ ବା ଯିଏ ବିବାହ କରିବେ, ପୁରୁଷ ସ୍ତ୍ରୀ ଦୁଇ ଜଣ ରାଜି ହୋଇଗଲେ ଏଇଟା ଗନ୍ଧର୍ବ ବିବାହ, ଗନ୍ଧର୍ବମାନେ ଏଇଭଳି ବିବାହ କରନ୍ତି ଗନ୍ଧର୍ବ ବିବାହ। ଯେମିତି ଆମର ଦୁଷ୍ମଦ ରାଜା ଶଙ୍କୁତଳାକୁ ଗନ୍ଧର୍ବ ଭିତରେ ବିବାହ କରିଥିଲେ, ଭାଗବତ ନବସ୍କନ୍ଦରେ ବର୍ଣ୍ଣନା କରାଯାଇଛି, ଥରେ ଯାଇଥିଲେ ଦୁଷ୍ମନ୍ତ, ଯେଉଁ ଦୁଷ୍ମନ୍ତଙ୍କ ପୁତ୍ର ହେଉଛନ୍ତି ଭରତ। ଭରତ ଏତେ ପ୍ରସିଦ୍ଧ ଯୋଦ୍ଧା ଥିଲେ, ଛୋଟ ପିଲାଦିନେ ସିଂହ ଛୁଆ ସହିତ ଖେଳୁଥିଲେ, ଏତେ ଶକ୍ତି ଥିଲା ତାଙ୍କର। ତେଣୁ ସେହି ବଂଶରେ ଆସନ୍ତି ପାଣ୍ଡବମାନେ ଆସନ୍ତି, ତେଣୁ ଭଗବାନ ଅଧିକାଂଶ ସମୟରେ ତାକୁ କହନ୍ତି ଭାରତ, ଭାରତ କହିଲେ ଭରତଙ୍କ ପୁତ୍ର, ଭରତଙ୍କ ବଂଶରେ ଆସୁଛନ୍ତି ସିଏ ଭାରତ। ଯଦା ଯଦା ଏଇ ଧର୍ମ ସେ ଗ୍ଲାନୀ ହେଉଛି ଭାରତ। ସେ ବିବାହ କରିଥିଲେ ଗନ୍ଧର୍ବ ରୀତିରେ, ଶଙ୍କୁତଳା ହେଉଛନ୍ତି ପ୍ରକୃତରେ ବିଶ୍ୱାମିତ୍ର ମେନକାଙ୍କର ସେ କନ୍ୟା। ବିଶ୍ୱାମିତ୍ର 60,000 ବର୍ଷ ଧରି ତପସ୍ୟା କରୁଥିଲେ ଭଗବାନ ପ୍ରାପ୍ତ ହେବା ପାଇଁ, ଇନ୍ଦ୍ର ଦେଖିକିରି ଭୟ କରିଗଲେ, ମେନକାଙ୍କୁ ପଠେଇଲେ ତାଙ୍କର ତପସ୍ୟା ଭଙ୍ଗ କରିବା ପାଇଁ। କିନ୍ତୁ କୁହାଯାଇଛି ମେନକାଙ୍କର କାଚର ଋଣୁ ଋଣୁ ଶବ୍ଦ ଶୁଣିକିରି ସେ ତାଙ୍କ ପ୍ରତି ଆକର୍ଷିତ ହୋଇଗଲେ। ରାମାୟଣରେ ବର୍ଣ୍ଣନା କରାଯାଇଛି ତାଙ୍କୁ ଗୋଟିଏ ତାଙ୍କ ଯଦି ସଙ୍ଗ କଲେ 10 ବର୍ଷ ତାଙ୍କୁ ଲାଗିଲା ଗୋଟିଏ ଦିନ ଭଳିଆ। ଯେତେବେଳେ ରାମାୟଣରେ ଭଗବାନ ରାମଚନ୍ଦ୍ରଙ୍କ ସଙ୍ଗ କରିଥିଲେ ସୁଗ୍ରୀବ, ସେହି ସମୟରେ ଚାତୁର୍ମ ଆସି ଆସି ରହିଥିଲେ ତାଙ୍କର ରାଜଧାନୀରେ, କିସ୍କିନ୍ଦା ରାଜଧାନୀ ଯେଉଁ ରହିଛି ରହିଥିଲେ, ଚତୁର୍ମ ଆସି ଚାଲିଗଲା କିନ୍ତୁ ଫେରୁନାହାନ୍ତି ସିଏ। ତେଣୁ ଲକ୍ଷ୍ମଣ ଆସିଲେ କ୍ରୋଧ ପ୍ରକାଶ କରିକିରି, ବଳିଙ୍କର ପତ୍ନୀ ଯିଏ ତାହା ସିଏ ଏଇଭଳି ଭାବରେ ଲକ୍ଷ୍ମଣଙ୍କୁ ଶାନ୍ତ କରେଇଲେ, କହିଲେ ବିଶ୍ୱାମିତ୍ର ଏଇଭଳି ଭାବରେ ଗୋଟେ 10 ବର୍ଷ ତାଙ୍କୁ ଲାଗିଥିଲା ଗୋଟିଏ ଦିନ ଭଳିଆ। ଏଇ ଯେଉଁ କନ୍ୟା ତାଙ୍କର ଯାହା ହେଇଥିଲେ ଶକୁନ୍ତଳା, ଶକୁନ୍ତଳା ଛାଡ଼ି ପଳେଇଗଲେ, ଦୁଇ ଜଣ ଯାକ ପଳେଇଗଲେ, ବିଶ୍ୱାମିତ୍ର ପଳେଇଗଲେ, ମେନକା ମଧ୍ୟ ପଳେଇଲେ। ଶକୁନ୍ତଳାକୁ ଗୋଟେ ବାଣ, ଗୋଟେ ସପୁ ବାଣ, କ'ଣ ଶକୁନ୍ତଳା ଶକୁନ ବାଣ ଯେଉଁ ରହିଛି ପକ୍ଷୀ, ସେ ପାଳୁଥିଲେ। ତାପରେ କର୍ଣ୍ଣମୁନି ତାଙ୍କୁ ରଖିଲେ, କର୍ଣ୍ଣମୁନିଙ୍କ ଆଶ୍ରମରେ ସେ ରହିଲେ ଶକୁନ୍ତଳା। ତେଣୁ କର୍ଣ୍ଣମୁନିଙ୍କ ଆଶ୍ରମ ଥିବାରୁ ଇଏ ଯେତେବେଳେ ଯାଇଥିଲେ, ତାପରେ ଯେତେବେଳେ ସେ ଜାଣିଲେ କର୍ଣ୍ଣମୁନି ଏଇଭଳି ଭାବରେ, ତେଣୁ ତାଙ୍କୁ ସେ ବିବାହ କଲେ। ଦୁଷ୍ମନ୍ତ ଇଏ ବ୍ରାହ୍ମଣ କନ୍ୟା, ସେ କ୍ଷେତ୍ର କନ୍ୟା ନା, ମାନେ ତାଙ୍କୁ ଇଏ ନହେଲେ ସେ ବିବାହ କରିନଥାନ୍ତେ, ଇଏ କ୍ଷେତ୍ର ସେ କ୍ଷେତ୍ର, ଇଏ ହେଉଛି ପ୍ରକୃତ ବିବାହ ବିଧି। ତେଣୁ ତାଙ୍କୁ ବିବାହ କଲେ, ଗନ୍ଧର୍ବ ରୀତିରେ ବିବାହ କଲେ, ରାଜିକି ବିବାହ କଲେ, ଏସବୁ କଥା ରହିଛି। ଏମାନେ ରୁକ୍ମିଣୀ ଦେବୀ, ରୁକ୍ମିଣୀ ନିଜେ ଚିଠି ଲେଖିଛନ୍ତି ଭଗବାନଙ୍କୁ ବିବାହ କରିବା ପାଇଁ, ଏଠୁ ଗନ୍ଧର୍ବ ବିବାହ ହେଇଗଲା। ଏବଂ ତାପରେ ଏଇ 54 ଅଧ୍ୟାୟ ଲାଷ୍ଟକୁ ବର୍ଣ୍ଣନା କରାଯିବ, ଲାଷ୍ଟକୁ 6ଟି ଶ୍ଳୋକରେ ବୋଧେ ବର୍ଣ୍ଣନା କରାଯାଇଛି ଭଗବାନ ବିବାହ। ଏଇଟା ବୈଦିକ ରୀତିରେ ବିବାହ ହେଇଛି, ବୈଦିକ ରୀତିରେ ବିବାହ। ତେଣୁ 3 ପ୍ରକାର ବିବାହ ଏଠି ଅନୁଷ୍ଠିତ ହେଇଛି, ଭଗବାନ ରୁକ୍ମିଣୀ ଦେବୀ ବିବାହ କରିଛନ୍ତି। କିନ୍ତୁ ଇଏ ଭାବୁଥିଲା ଶିଶୁ ଇଏ କ'ଣ ରୁକ୍ମିଣୀ ଭାବୁଥିଲା ରାକ୍ଷସ ବିବାହ, ରାକ୍ଷସ ରୀତିରେ ବିବାହ କରିଛନ୍ତି, ସେଇଟାକୁ ସହିପାରୁନଥିଲେ। ରାକ୍ଷସ ବିଧିରେ ଯଦି ବିବାହ ସହିପାରିଲା ନାହିଁ, ସେ ତମ ଭଉଣୀ ତ ଚାହୁଁଥିଲେ, ଶୋଷୁ ତୁମର ଭଉଣୀ, ତୁମ ଭଉଣୀକୁ ଏତେ ତୁମର ଦରଦ ରହିଛି, ତୁମ ଭଉଣୀ ଚାହୁଁଥିଲେ କୃଷ୍ଣ ବିବାହ କରିବା ପାଇଁ ଦେଲନି କାହିଁକି, ତୁମ ପିତା ଚାହୁଁଥିଲେ, ତୁମ ଭାଇମାନେ ଚାହୁଁଥିଲେ, ଆଉ 4 ଭାଇ ସମସ୍ତେ ଚାହୁଁଥିଲେ, ମୁନି ଋଷିମାନେ ସମସ୍ତେ ଚାହୁଁଥିଲେ କି, ଏମିତିକି ପୂର୍ବରୁ ବର୍ଣ୍ଣନା କରାଯାଇଛି ଯେତେବେଳେ କୃଷ୍ଣ ବଳରାମ ଆସିଲେ ବିଦର୍ଭବାସୀମାନେ ସମସ୍ତେ କହିଲେ ଇଏ ହିଁ ହେଉଛନ୍ତି ରୁକ୍ମିଣୀଙ୍କର ପ୍ରକୃତ ସ୍ୱାମୀ, ଏବଂ ରୁକ୍ମିଣୀ ହେଉଛନ୍ତି ଆମର ପ୍ରକୃତ ସ୍ତ୍ରୀ, ଏଇଭଳି ଭାବରେ ସମସ୍ତେ କହିଲେ। ଭଗବାନଙ୍କର ଯେଉଁ ରୂପ ରହିଛି, ସେ ରୂପ ମହାଦେବ ପାନ କରିକି କହୁଛନ୍ତି କଥା ବିଦର୍ଭବାସୀମାନେ, ଏ ବର୍ଣ୍ଣନା କରାଯାଇଛି ତା ପୂର୍ବରୁ ଶିଶୁପାଳ ସେଇଟା ଶୁଣୁଥିଲେ। ଏଇଟାକୁ ଯେ ରୁକ୍ମିଣୀ ରୁକ୍ମିଣୀ ଶୁଣିନାହାନ୍ତି ତା ନୁହଁ, ସେ ଶୁଣିଛନ୍ତି, କିନ୍ତୁ ତଥାପି ସେ ଶୁଣିଲେ ନାହିଁ। ସମସ୍ତେ କହୁଛନ୍ତି ଆମର ଯେତିକି କିଛି କରିଛୁ, ସ୍ୱୀକୃତି କରିଛୁ, ଆମ ସ୍ୱୀକୃତି ବଦଳରେ କୃଷ୍ଣ ରୁକ୍ମିଣୀକୁ ବିବାହ କରନ୍ତୁ, ସେ ବର୍ଣ୍ଣନା କରାଯାଇଛି। କିନ୍ତୁ ରୁକ୍ମିଣୀ ତୁ ଦ୍ୱେଷ ରହିଛି, ସେ କିଛି କାନରେ ପଶିବ ନାହିଁ, ବିଦ୍ୱେଷ ରହିଛି, ଏ ମତ୍ସରତା ମତ୍ସରତା। ଭାଗବତ କେଉଁମାନେ ଶୁଣିପାରିବେ ନା, ଯେଉଁମାନେ ପରମ ନିମତ୍ସର ନିଗମ କାଳକ ତରୋର ଗାଳି ତାଙ୍କ ପରମ ସୁଖ ମୁଖା ନା ନା, ଏଇଟା କେଉଁଟା ଧର୍ମ ପ୍ରଜିତ କାଦବତ୍ର ପରମ ନିମତ୍ସର ନା ସେ ଦାନ, ଇଏ ଏଇଟା ହେଉଛି ଯେଉଁ ଭାଗବତରେ ଯେଉଁ ବିଷୟରେ ବର୍ଣ୍ଣନା କରାଯାଉଛି, ଏ ବାସ୍ତବ ବସ୍ତୁ ଯେଉଁ ବହୁ ବସ୍ତୁ ରହିଛି ସେ ବିଷୟରେ କହୁଛନ୍ତି 2 ନମ୍ବର ଶ୍ଳୋକରେ। ତେଣୁ ଯେଉଁମାନେ ଖାଲି ନିର୍ମତ୍ସର ନୁହଁ, ଯେଉଁ ପରମ ନିର୍ମତ୍ସର ସେମାନେ ଏଇଟାକୁ ଆସ୍ୱାଦନ କରିପାରିବେ। ଇଏ ହେଉଛି ସମସ୍ତ ଶାସ୍ତ୍ରର ସାର, ଏଇଟା ଆଉ ଯେତେ ସବୁ ରହିଛି ଏଠି ଅତ୍ର ଶବ୍ଦ ତିନି ଥର ବ୍ୟବହାର କରାଯାଇଛି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି ସିଏ କ'ଣ ଶ୍ରୀମଦ ଫାଷ୍ଟ କ'ଣ ଧର୍ମ ପ୍ରଜିତ କାଇତ ପତ୍ର ଭଗବତ ଗୀତା ଯେଉଁଠି ଶେଷ ହେଇଛି ଭାଗବତ ସେଇଠୁ ଆରମ୍ଭ ହେଇଛନ୍ତି। ଭଗବତ ଗୀତା ଅନ୍ତିମରେ ଭଗବାନ କହିଲେ ସର୍ବଧର୍ମାନ୍ ପରିତ୍ୟଜ୍ୟ ଏବଂ ଭାଗବତ ଆରମ୍ଭରେ କୁହାଗଲା ଧର୍ମ ପ୍ରଜିତ କାଇତ ପତ୍ର। ପ୍ରଜିତ ଶବ୍ଦରେ କିଏ ଶ୍ରୀଧର ସ୍ୱାମୀ କହୁଛନ୍ତି ପ୍ର ଶବ୍ଦେନ ମୋକ୍ଷ ପର୍ଯ୍ୟନ୍ତ ନିରସ୍ତନ ମୋକ୍ଷକୁ ମଧ୍ୟ ତ୍ୟାଗ ବାଦ ଦିଆଯାଇଛି। ଯେମିତି ଆମେ ଝାଡ଼ୁ ଯାଇକି ସଫା କରୁଛୁ ସେଇଭଳି ଭାବରେ ସଫା କରିଦେଇଛି ଏବଂ ଅତ୍ର ଶବ୍ଦ ସେଥିପାଇଁ ତିନି ଥର ବ୍ୟବହାର କରାଯାଇଛି ଏଠି ଏ ଶ୍ଳୋକରେ। ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଧର୍ମ ପ୍ରଜିତ କୈତବତ୍ର ନାନ୍ୟତ୍ର ଅନ୍ୟ କୌଣସି ଶାସ୍ତ୍ରରେ କୈତବଧନକୁ ବାହାର ଦିଆଯାଇ ନାହିଁ ଏଠି ସବୁ କୈତବଧନ ରହିଛି ଧର୍ମ ପ୍ରଜିତ କୈତବତ୍ର ପରମ ନିର୍ମତ୍ସର ନାମ ସତା ପରମ ନିର୍ମତ୍ସରତା କ'ଣ ନା ପରର ଉତ୍କର୍ଷ ଅସହନ। ଆଉ ଜଣେ ଯଦି ଆମଠାରୁ ଉନ୍ନତ କଲା ସେଇଟାକୁ ସହିପାରିବେ ନାହିଁ ଏଇଟା ହେଉଛି ମତ୍ସରତା ପରମ ପର ଉତ୍କର୍ଷ ଅସହନ ସୁଦର୍ଶନ କହିଛନ୍ତି ଆମ ଭାଷାରେ ଏ ପରମ ପରମ ନିମର୍ଷ ଯେଉଁମାନେ ତାଙ୍କ ପାଇଁ ଏ ଭାଗବତ କିନ୍ତୁ ଯେଉଁମାନେ ମତ୍ସରତା ରହିଛି ସେମାନଙ୍କର ପାଇଁ କିଛି ଅଛି ଆଶା ନା ହଁ ଅଛି ସେମାନଙ୍କ ପାଇଁ କିନ୍ତୁ ଆଶା ରହିଛି। ଦଶମ ଅଧ୍ୟାୟରେ କହିବେ ଦଶମ ସ୍କନ୍ଧରେ କହିଲେ ନା ଇଏ ହେଉଛି ଔଷଧ ତାଙ୍କ ଭବ ରୋଗକୁ ଦୂର କରିବ ସମସ୍ତଙ୍କର ମତ୍ସରତା ରହିଛି କିନ୍ତୁ ଭାଗବତ ଶୁଣିଲେ ମଧ୍ୟ ତାଙ୍କର ମତ୍ସରତା ଦୂର ହେବ। ଭବ ସଦା ସ୍ରୋତ୍ର ମନ ବିରାମ ଇଏ ତାଙ୍କ ପାଇଁ ମଧ୍ୟ ଔଷଧ ଭଳି କିନ୍ତୁ ଯେଉଁମାନେ ନିର୍ମତ୍ସର ସ୍ତରରେ ଅଛନ୍ତି ସେମାନେ ଏଇଟାକୁ ଦାନ କରିବେ ଆସ୍ୱାଦନ କରିବେ ସୁନ୍ଦର ଭାବରେ ଆସ୍ୱାଦନ କରିବେ। ପରମ ନିର୍ମତ ସ୍ମରଣତା ବେଦ୍ୟମ ବାସ୍ତବ ମାତ୍ର ବସ୍ତୁ ବାସ୍ତବ ଅତ୍ର ନାନ୍ୟତ୍ର ଆଉ କେଉଁଠି ବାସ୍ତବ ବସ୍ତୁ ବର୍ଣ୍ଣନା କରାଯାଏ ନାହିଁ ଅନ୍ୟ ଶାସ୍ତ୍ରମାନଙ୍କରେ ତେଣୁ ଭାଗବତ ବହୁତ ଗୁରୁତ୍ୱପୂର୍ଣ୍ଣ ସେଥିପାଇଁ କୁହାଯାଏ ବେଦ୍ୟମ ବାସ୍ତବ ମାତୃ ଶିବଦମ ତାହାପତ୍ର ମୂଳନ ଶିବଦମ ବୋଲେ ମଙ୍ଗଳ ପ୍ରଦାନ କରିବ ତତ୍କ୍ଷଣାତ୍ ଶୁଣିବା ମାତ୍ରକେ ମଙ୍ଗଳ ପ୍ରଦାନ କରିବ ଏବଂ ତାହାପତ୍ର ଉନ୍ମିଳନ ତ୍ରିତାପରେ ଯେଉଁ ଦଗ୍ଧୀଭୂତ ହେଉଛନ୍ତି ସେ ତ୍ରିତାପରେ ତାଙ୍କୁ ଉଦ୍ଧାର କରିଦେବେ ତାହାପତ୍ର ଉନ୍ମିଳନ ଶ୍ରୀମଦ୍ ଭାଗବତ ମହାଭିକୃତେ ଶ୍ରୀମଦ୍ ଭାଗବତମ ଏ ନାରାୟଣଙ୍କ ପାଖରୁ ଆସୁଛନ୍ତି କଥା ଭଗବାନ କହିଛନ୍ତି ବ୍ରହ୍ମାଙ୍କୁ ଦେଇଛନ୍ତି ଜ୍ଞାନ ମହାମୁନିକୃତେ କିମ୍ବା ପରମେଶ୍ୱର ଆଉ କିଏ ଭଗବାନ ଅଛନ୍ତି ଆଉ କାହାର ଶରଣରେ ଆମେ ଯିବା ଭାଗବତ ଶାସ୍ତ୍ର ଯେଉଁଠି ଅଛନ୍ତି କିମ୍ବା ପରମେଶ୍ୱର ସଦ୍ୟ ହୃଦୟ ବରୁଦ୍ୟ ତତ୍ର ସଦ୍ୟ ସାଙ୍ଗେ ସାଙ୍ଗେ ଭଗବାନ ତାଙ୍କ ହୃଦୟରେ ବନ୍ଧି ହେଇକି ରହିଯିବେ ଶୁଶ୍ରୁଷୁଭି ଶୁଶ୍ରୁଷୁଭି କହିଲେ କ'ଣ ଇଚ୍ଛା ମାତ୍ର ବି କେବଳ ଜଣେ ଇଚ୍ଛା କରିବା ମାତ୍ରେ ସେଇଟା ଭଗବାନ ତାଙ୍କ ହୃଦୟରେ ବନ୍ଧି ହେଇଛି ଶୁଶ୍ରୁଷୁଭି କହିଲେ ଶ୍ରୋତୃ ଇଚ୍ଛୁଭି ଶୁଣିବା ପାଇଁ ଇଚ୍ଛା କରୁଛନ୍ତି ଯେମିତି ଆମ ଭକ୍ତ ରାକେଶ ଶୁଣିବା ପାଇଁ ଇଚ୍ଛା କରିଥିଲେ ଭାଗବତ ସେଥିରେ ଆମର ଚାଲିଛି ଭାଗବତ ପୂର୍ଣ୍ଣ ଭାଗବତ ସମ୍ପୂର୍ଣ୍ଣ ଭାଗବତ ଚାଲିଛି କଥା ଇଚ୍ଛା କଲା ବଡ଼ କଥା ହେଇଗଲା ସେଇଟା ହେଉଛି ଶୁଶ୍ରୁଷୁଭି ଶୁଶ୍ରୁଷୁଭି ତେଣୁ ଏଇ ଶ୍ଳୋକଟି ଯେତେବେଳେ କୁହାହେଉଛି ଶ୍ରୀଧର ସ୍ୱାମୀ ସେତେବେଳେ ସେ କହୁଛନ୍ତି ପରୀକ୍ଷିତ ମହାରାଜ ବା ସୌନକାରୀ ଶୁଣୁଥିଲେ ତେଣୁ ଶୁଶ୍ରୁଷୁଭି ଯେତେବେଳେ ଶବ୍ଦ ଶୁଣିଲେ ତାହେଲେ ତାଙ୍କ ମନରେ ଭାବନା ଆସୁ ନନୁ ଇଦମେବ ତାହେଲେ କେମିତି ସର୍ବେ ନ ଶୁଣନ୍ତି ଏଭଳି ଶାସ୍ତ୍ର ରହିଛି ତାହେଲେ କାହିଁକି ସେମାନେ ଶୁଣୁନାହାନ୍ତି ନା କାରଣ ହେଉଛି କୃତିଭି କୃତିଭି ଅର୍ଥ ହେଉଛି କ'ଣ ନା ଶ୍ରବଣ ଇଚ୍ଛା ତୁ ପୁଣ୍ୟ ବିନା ନୋତ୍ପତ୍ତି ଶ୍ରବଣ ଇଚ୍ଛା ଯଦି ପୁଣ୍ୟ ନଥିବ ତାଙ୍କର ଆସିବ ନାହିଁ ଶ୍ରବଣ ଇଚ୍ଛା ଭାଗବତ ଶ୍ରବଣ ଇଚ୍ଛା ଯେଉଁମାନଙ୍କ ଆସିବାନି ତାଙ୍କ ବହୁତ ପୁଣ୍ୟ ରହିଛି ସେଥିପାଇଁ ଭାଗବତ ଶ୍ରବଣ କରିବା ପାଇଁ ଇଚ୍ଛା ହେଉଛି ତାଙ୍କର ନହେଲେ ଯେଉଁମାନେ ପୁଣ୍ୟ ନାହିଁ ସେମାନେ ଶ୍ରବଣ ଇଚ୍ଛା ଆସିବ ନାହିଁ ତାଙ୍କର ସୁଦର୍ଶନ କହୁଛନ୍ତି ଆମେ କହୁନା ଶ୍ରବଣ ଇଚ୍ଛା ତୁ ପୁଣ୍ୟ ବିନା ନୋତ୍ପାତ୍ୟ ସେତିକି ପୁଣ୍ୟ ନଥିଲେ ଶ୍ରବଣ ଇଚ୍ଛା ଆସିବ ନାହିଁ ସେଥିପାଇଁ ଭାଗବତ ଆରମ୍ଭରେ ସେ ଗୋସ୍ୱାମୀ କହିଲେ ଶ୍ରମ ଏଭଳି କେବଳ ଯେଉଁମାନେ ଧର୍ମ ଅନୁଷ୍ଠିତ କରୁଛନ୍ତି କିନ୍ତୁ ଭଗବାନ କଥାରେ ଆଗ୍ରହ ଆସୁନାହିଁ ଶୁଣିବା ଶୁଣୁନାହାନ୍ତି ଶ୍ରମ ଏଭଳି କେବଳ ଧର୍ମ ସୁନିଶ୍ଚିତ ପୁଂସା ବିଶ୍ୱକ୍ଷଣ କଥା ଆସୁଦ ନୋତ୍ପାଦିରତି ଶ୍ରମ ଏଭଳି କେବଳ କେବଳ ଶ୍ରମ ଏବ ହିଁ କେବଳ ଚାରି ପ୍ରକାର ବିଶ୍ଳେଷଣ କରିବେ ଶ୍ରବଣଟା ଏତେ ଗୁରୁତ୍ୱପୂର୍ଣ୍ଣ, ଯେଉଁମାନେ ଶ୍ରବଣ କରିବେ ତାଙ୍କର ମଧ୍ୟ ମତ୍ସରତା ଦୂର ହୋଇଯିବ, ଆଉ ଯେଉଁମାନଙ୍କ ମତ୍ସରତା ଦୂର ହୋଇଯାଇଛି ସେମାନେ ଆସ୍ୱାଦନ କରିବେ, ପାଳନ କରିବେ ପରମ ନିର୍ମସାମ ସତ୍ୟମ। ତେଣୁ ଏଠି ଅତ୍ର ଶବ୍ଦ ତିନିଥର ବ୍ୟବହାର କରାଯାଇଛି, ତିନିଥର ଗୋଟିଏ ଶବ୍ଦକୁ ତିନିଥର ଗୋଟିଏ ଶ୍ଳୋକରେ ବର୍ଣ୍ଣନା କରାଯାଇଛି, କାହିଁକିନା ଭାଗବତର ମହାତ୍ମାକୁ ପ୍ରକାଶ କରିବା ପାଇଁ। ଏଭଳି ଭାବେ ଭାଗବତ ମହାତ୍ମା ରହିଛି, ଅନେକ ପ୍ରକାର ମହାତ୍ମା ରହିଛି। ତେଣୁ ଇଏ ରୁକ୍ମୀ ତୁ ରାକ୍ଷସ ଭାବ କୃଷ୍ଣ ଦୀଟ ଅସହନ ଶଶୁ, ଭଗବାନ ବିଦେଶ କରୁଛନ୍ତି, ତେଣୁ ସେ ସହିପାରିଲେ ନାହିଁ। ଶଶୁ କହିଲେ ନିଜର ଭଉଣୀ, ଶଶୁ ଭଉଣୀରକୁ ବିବାହ କଲେ ଯେଉଁ କୃଷ୍ଣ ଗୋଡ଼ ଟକାଟା ବିବାହ ଭଉଣୀକୁ, ଏଇଭଳି ଭାବରେ ଚିନ୍ତା କରୁଛି। ରୁକ୍ମୀ ରାଜପୁତ୍ର ରାଜା ଶିଶୁପାଳ ରାଜା ଥିଲେ, ଶିଶୁପାଳ ଚେଦିରାଜ ଚେଦିରାଜ ରାଜା ଥିଲେ ବା ରାଜା ହେବେ, ତାଙ୍କ ପିତା ଦମଘୋଷ ରହିଛନ୍ତି। ପୃଷ୍ଠତ୍ଵ ଅନୁଗମନ କୃଷ୍ଣ, କୃଷ୍ଣ କୃଷ୍ଣ କହିଲେ ସମସ୍ତଙ୍କୁ ଆକର୍ଷଣ କରିବା କଥା, କିନ୍ତୁ ଆଙ୍କୁ ଆକର୍ଷଣ କରୁନାହିଁ, କାହିଁକି ନା ବିଦ୍ୱେଷ ରହିଛି। ବିଦ୍ୱେଷ ଥିବାରୁ ଭଗବାନଙ୍କୁ ସେ ଯେମିତି ଲୁହାଟା ଚୁମ୍ବକକୁ ଆକର୍ଷଣ, ଚୁମ୍ବକ ଲୁହାକୁ ଆକର୍ଷଣ କରେ, କିନ୍ତୁ ଲୁହାରେ ଯଦି କଳକି ଲାଗିଯିବ ତାହେଲେ ଚୁମ୍ବକ ଆକର୍ଷଣ କରିବ ନାହିଁ। ସେହିଭଳି ଭାବେ କୃଷ୍ଣ କହିଲେ, କୃଷ୍ଣ ଶବ୍ଦରେ ଏତେ ରହିଛି ମହାଦେବ, ଯେ ଗୋଟିଏ କୃଷ୍ଣ ନାମ 3000 ବିଷ୍ଣୁ ନାମ ସବୁ ସମାନ, ଏଭଳି କୃଷ୍ଣ ଶବ୍ଦରେ ରହିଛି। ଘୁଷ କହିଲେ କ'ଣ ଭୂବାହାଚକ, ଣ କହିଲେ ଆନନ୍ଦ ବାହାଚକ ନିର୍ବୃତ୍ତି ବାହାଚକ, କୃଷ୍ଣ ଶବ୍ଦ ହେଉଛି ଆନନ୍ଦ ଆସୁଛି, କୃଷ୍ଣ ଶବ୍ଦରୁ ଆନନ୍ଦ ଆସୁଛି। ଯଦି ମହାପ୍ରଭୁ ଯେତେବେଳେ ଦାକ୍ଷିଣାତ୍ୟ ଯାଇଥିଲେ, ଏ କୃଷ୍ଣ 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 ଏଇ ଗାନ କରିକି ଯାଉଥିଲେ, ସମୟ ହେଇଗଲେ ନହେଲେ ଆମେ ଟିକେ ଗାନ କରିଥାନ୍ତେ। ତେଣୁ ଏଇଭଳି ଭାବରେ କୃଷ୍ଣ ଏଠି ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ତୁ ଶବ୍ଦ ପୂର୍ବତ୍ୱ ବିଶେଷ, ମାନେ ଅନ୍ୟମାନେ ଯେଉଁ ରାଜା ଥିଲେ ତାଙ୍କଠୁ ଟିକେ ଅଧିକ ବିଦ୍ୱେଷ କରୁଥିଲା ଭଗବାନଙ୍କୁ। ତୁ ଶବ୍ଦ ଏ ବିଦ୍ୱେଷ ଚାଲିବ ବହୁତ ବର୍ଷ କାଳ ପର୍ଯ୍ୟନ୍ତ ଚାଲିବ। ଭାଗବତ ଦଶମ ସ୍କନ୍ଦ ଯେଉଁ 9ଟି ଅଧ୍ୟାୟ ରହିଛି, ବହୁତ ଲୀଳାରେ ଆସିବ ସବୁ, ତାଙ୍କ କଥା ସବୁ ଆସିବ। ତାଙ୍କର ଇଏ ତ ଭଉଣୀ ବିବାହ କଲେ, ତାଙ୍କର କନ୍ୟାକୁ ବିବାହ ଦେବେ, କୃଷ୍ଣଙ୍କର ପୁତ୍ରଙ୍କୁ ଅନିରୁଦ୍ଧ କ'ଣ ପ୍ରଦ୍ୟୁମ୍ନଙ୍କୁ ଦେବେ, ତାଙ୍କର ଭଉଣୀ ନୁହଁ ତାଙ୍କର କନ୍ୟାକୁ ଦେବେ, କୃଷ୍ଣଙ୍କର ପୁତ୍ରକୁ ବିବାହ କରିବେ, ତାଙ୍କର ଭଉଣୀକୁ ବିବାହ କଲେ କୃଷ୍ଣଙ୍କୁ, ତାପରେ ତାଙ୍କର କନ୍ୟା ଯେଉଁ ରହିଛନ୍ତି ସେଇଟାକୁ ତାଙ୍କୁ ମଧ୍ୟ ଦେବେ, ସେଇ ରୁକ୍ମିଣୀଙ୍କର ପୁତ୍ରକୁ ଦେବେ, ଏବଂ ତାଙ୍କର ପୁତ୍ରୀ ଯିଏ ଆସିବେ ପୁତ୍ରୀକୁ ମଧ୍ୟ କୃଷ୍ଣ ରୁକ୍ମିଣୀଙ୍କର ପୁତ୍ରୀକୁ ପୌତ୍ରୀକୁ ଦେବେ, ପୌତ୍ରକୁ ଦେବେ ବା କୃଷ୍ଣଙ୍କର ପୌତ୍ରକୁ ଦେବେ, ଅନିରୁଦ୍ଧକୁ ପ୍ରଦାନ କରିବେ, ଏବଂ ସେଇ ସେଇ ସ୍ଥାନରେ ସେଇ ବିବାହ ସ୍ଥାନରେ ବଳରାମ ତାଙ୍କୁ ହତ୍ୟା କରିବେ। ଏ ବିଦ୍ୱେଷ ବହୁତ ବର୍ଷ ଧରି ଚାଲିବ, ଏ ବିଦ୍ୱେଷ ଦୂର ହେଇପାରିବନି, ଭଗବାନ ବିଦ୍ୱେଷ କଲେ ମଧ୍ୟ ସେ ଶ୍ରେଷ୍ଠଗତି ପ୍ରାପ୍ତ ହେବେ, ଏସବୁ କଥା ରହିଛି। ତେଣୁ କୃଷ୍ଣ ଜ୍ୟେଷ୍ଠୀ ଇତି ତସ୍ୟ ପରମ ଅବଧତ୍ୱ ଦୁଷ୍ଟତ୍ୱାଧିକମ ସୂଚିତମ, ତାର ସବୁଠାରୁ ମାନେ କ'ଣ ତାଙ୍କର ଜ୍ଞାନ ନାହିଁ, ପରମ ଅବଧତ୍ୱ ମୂର୍ଖତାକୁ ସୂଚିତ କରୁଛି ଏବଂ ଦୁଷ୍ଟତାକୁ ମଧ୍ୟ ସୂଚିତ କରୁଛି। ଯେତେବେଳେ ଜରାସନ୍ଧ ଏବଂ ଅନ୍ୟ ରାଜାମାନେ ଶିଶୁପାଳକୁ ଏହିଭଳିଆ ପ୍ରବୋଧନ ଦେଉଥିଲେ, ଆମେ ଶୁଣିଲେ ନା କେତେ ସବୁ ଶୁଣୁଥିଲେ, ସେଇଟା ମଧ୍ୟ ଶୁଣିଲେ, ରୁକ୍ମୀ ଶୁଣୁଥିଲେ, ସେଠି ପ୍ରେଜେଣ୍ଟ ଥିଲେ, ସେଠି ଉପସ୍ଥିତ ଥିଲେ, କିନ୍ତୁ ଯେତେବେଳେ ସେମାନଙ୍କ ନୈରାଶ୍ୟ ଆସିଲା, ଆର ଆଶା ଆସିଲା, ନା ଏସବୁ ପ୍ରତିଜ୍ଞା କରିବା ପର ଶ୍ଳୋକରେ ବର୍ଣ୍ଣନା କରାଯିବ, କିନ୍ତୁ ଆମେ କଥା କହିକି ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଶ୍ରୀ ଗୌରବକୁଞ୍ଜ କି ଗୌରବମାନନ୍ଦେ। ଅନେକ ଅକ୍ଷୁଣ୍ଣ ଶ୍ରେଣୀ ନେଇକି ସେମାନେ ଯାଇଥିଲେ, ଗୋଟିଏ ଅକ୍ଷୁଣ୍ଣ ଶ୍ରେଣୀ ନେଇକି ଯାଉଛନ୍ତି, ବଳି ଶବ୍ଦ ବ୍ୟବହାର କରାଯାଇଛି, ତାଙ୍କର ଯୁଦ୍ଧ କରିବା ପାଇଁ ମନବୃତ୍ତି ରହିଛି, ଯୁଦ୍ଧ କରିବେ କ୍ଷେତ୍ର ମନବୃତ୍ତି ରହିଛି। ଏଭଳି ଭାବେ ଆଜିର କଥା ଜୟ ଶ୍ରୀ।